वासुदेवाय।
ओम नमो भगवते वासुदेवाय।
श्रीमद् भागवतम दशम स्कंद 18तम अध्याय मान श्रवण करथले कालियंकर उपासना परे सुखदेव गोस्वामी एक संक्षिप्त लीलार वर्णना देछन्ति कि भले दावाग्नि द्वारा परिवेष्टित हो ब्रजवासी मैंने थिले एवं निजर सुजन मान वैक्लव्य को दर्शन कर दुख को दर्शन कर शरणागत भक्त को सुरक्षा देवाई से निजे अग्निपान कले। तार परवर्ती श्लोक परवर्ती अध्याय 18तम अध्याय आरंभ कर ग्रीष्म ऋतुर वर्णना जदि ग्रीष्म ऋतुर प्रभाव इते प्रखर जे प्रत्येक तापित हुए कि वृंदावन रे ग्रीष्म कौन प्रभाव ना बसंत सब सर्वदा बसंत भाई अनुभव हुए। सुखदेव वर्णना कर तात्पर्य जेहेतु भगवान श्रीकृष्ण रही वृंदावन धाम केवल भगवान सुखपाई सेवार सुखपाई विस्तार कर जगमाय विस्तार कर तेणु ग्रीष्म प्रभाव किसी से ही वर्णना कर गतकाली आम कथा को विश्राम देते ब्रजे विक्रीड़ित रेमं गोपाल छद्म माया ग्रीष्म नाम तुरभवन नीति प्रेयान शरीरिणाम स्वरधारी मानक जो ग्रीष्म ऋतु केवे प्रिय नुहे। ग्रीष्म ऋतु बहुत ताप हुए ना मनुष्य तेनाली स्वर तापरे तापित मानसिक तापरे तापित एने देख ला बेलू ग्रीष्म तापरे तापित ग्रीष्म ऋतु को भल पाते सुखदेव कह तात्पर्य किंतु ये ग्रीष्म ऋतु ब्रज भगवान श्रीकृष्ण गोपाल भाव छद्म माया निजर जोग माया द्वारा एक साधारण बालक भाई गोपबाड़क भाई श्रीलीला करछन्ति ब्रजरे भगवान ही प्रकाश करने चाहती मु भगवान बोली जोगमय भी केवे चाहते भगवान कृष्ण को समस्ते भगवान बोली जानतु कहीं भगवान कृष्ण से शुद्ध प्रेम शुद्ध सख्य शुद्ध दास्य शुद्ध वात्सल्य एवं शुद्ध माधुर्य से ऐश्वर्य ना कृष्ण एट आस्वादन करने चाहते ऐश्वर्य रही सम्मान आसे मत बुद्धि आसे ईश्वर भावना आसे किंतु ऐश्वर्य न रही जमी माँ पु पु गोटे बहुत बड़ अफिसर है सी जो माँ पाख को आसे सी अफिसर भावना तार रहे सी माँ पाखे कौन तार पु तार अफिसर भावना रहे कि पु के माँ के भावनी मो पु गोटे बहुत बड़ अफिसर मुझे डरी पु आज बहुत बड़ अफिसर हो गले प्रधानमंत्री हो गले बहुत बड़ गोटे पुलिस पदवी पाई गोटे बड़ कर्नल हो गले कमांडर हो गले माँ डर तार ना माँ निकट कौन अच्छे तार स्नेह तार वात्सल्य स्नेह रही निकट पु हूँ सब पु पु जिते बड़ हेले भी जिते ज्ञानी हेले भी तागरे मूर्ख माँ आगे गोटे पु जिते बड़ ज्ञानी पंडित वैज्ञानिक जहाँ हेले भी तागरे कौन मूर्ख तू कौन जानते छोट पिला तो खाया बंची तू खाई शिख नु तू चाली शिख नु आज पाठ पढ़ी तू ये बड़ा हो जानी तेत किए माँ के पंडित बोली भावे ना संसार समस्ते पंडित बोली भावती माँ के पंडित बोली भावे ना बापार बेले ऐश्वर्य ज्ञान से मो छुआ पढ़ी बहुत किसी जाणीगला कि माँ जानी माँ केमती अमल सफा करती से मटी खाऊला केमती खाद्य खाऊ ना के रोगा था माँ सब जानी ना माँ के केयर कैर तार शुद्ध बात्सल्य भावनाटा एमती रही पु जिते बड़ स्थित गले माँ सब आगे छोट पा भगवान ब्रजर जो मैं थे बात्सल्य रस से भावती नंद जशोदा एम सब से कृष्ण काना कौन जानते न खाई आज न खाइले से काली कांद देह खराब हो संसार आगे कृष्ण भगवान अर्जुन को विश्वरूप देखे माँ को कत विश्वरूप देखते କିନ୍ତୁ ଯାହା କଲେ ବି କୃଷ୍ଣ ଯଶୋଦାଙ୍କ ଆଗରେ ସେ କଣ ଅଜ୍ଞ ବାଳକ, କେବଳ ଅଜ୍ଞ ବାଳକ ନୁହେଁ ଦୁଗ୍ଧ ପୋଷ୍ୟ ବାଳକ, ମୋ ଦୁଗ୍ଧରେ ମୋର ସ୍ତନ୍ୟପାନ କରିକି ଇଏ ବଞ୍ଚିଛି, ମୋର ସ୍ତନ୍ୟପାନ ମୋ ସ୍ତନ୍ୟପାନ କଲେ ମରିଯିବ, ଆଙ୍କ ଭାବନା ଏହା ବ୍ରଜର ଭାବନା ହଉଛି ଏହା। କେବେ ଭଗବାନଙ୍କୁ ସେ ବହୁତ ବଡ ବୋଲି ଭାବନ୍ତିନି, ସଖାମାନ ବି ସେୟା, ସଖାମାନେ କେବେ ଭାବନ୍ତିନି ବହୁତ ବଡ ଜ୍ଞାନୀ, ବହୁତ ପ୍ରବଚନ ଜାଣିଛି, ବହୁତ ବଡ ଆଙ୍କ ପାଖରେ ବହୁତ ଶକ୍ତି ରହିଛି, ସେ କେବେ ଜାଣନ୍ତିନି। ଜାଣନ୍ତି ନନ୍ଦ ନନ୍ଦରାଜଙ୍କର ପୁଅ, ତୁମେ କଣ ବଡ ଲୋକ, ତୁମେ ଆମ ସମ, ତୁମେ କୋଉ ବଡ ଘର ଛୁଆ, ତୁମେ ଆମ ସମ, ତୁମେ ରୁଟି ଖାଉଛ ମୁଁ ରୁଟି ଖାଉଛୁ, ତୁମେ ଗାଈ ଚରଉଛ ଆମେ ଗାଈ ଚରଉଛୁ, ତୁମେ ଗୋପାଳ ଆମେ ଗୋପାଳ। ଭଗବାନ ଏଟା ଚାହୁଁଥିଲେ, ଏଇ ରସଟା ଆସ୍ୱାଦନ କରିବା ପାଇଁ ବ୍ରଜକୁ ଆସିଥିଲେ। ତାଙ୍କ କେବେ ବଡ ଜ୍ଞାନ ନାହିଁ, କେତେ ବଡ ଜ୍ଞାନ କରୁନଥିଲେ କେବେ, କୋଉମାନେ ବ୍ରଜବାସୀ ମାନେ, କେବେ ନାହିଁ। ଶୁଦ୍ଧର ଶୁଦ୍ଧ ବାତ୍ସଲ୍ୟ ଶୁଦ୍ଧ ସଖ୍ୟ, କିନ୍ତୁ ସମ୍ଭ୍ରମ ସଖ୍ୟ ହେଇଗଲେ ଆଉ ଗୋଟେ ରହିବନି, ସମ୍ମାନ ରହିବ। ଯେମିତି ସୁଗ୍ରୀବ ବିଭୀଷଣ ଏମାନେ କଣ କରୁଥିଲେ, ସଖ୍ୟର ସଖ୍ୟ ପ୍ରଣାମ କରୁଥିଲେ, କାହାକୁ, ମର୍ଯ୍ୟାଦା ରାମଙ୍କୁ ଦଉଥିଲେ, ପୂଜା ରାମଙ୍କୁ ରାମଙ୍କୁ କରୁଥିଲେ। କିନ୍ତୁ ବିଶ୍ରମ୍ଭ ସମ୍ଭ୍ରମ ଗୋଟେ ବିଶ୍ରମ୍ଭ, ବିଶ୍ରମ୍ଭ ସଖ୍ୟରେ ଏଇଟା ନାହିଁ। ବିଶ୍ରମ ସଖ୍ୟରେ କଣ, କାନ୍ଦରେ ହାତ ପକେଇବେ, ତାଙ୍କ ଉଚ୍ଛିଷ୍ଟ ଖାଇବେ, ସଖାମାନେ କ୍ରୀଡ଼ା କରିବେ, ତାଙ୍କ ସାଙ୍ଗରେ ଖେଳିବେ, କଣ ସେଥିରେ ତାଙ୍କର, ଇଏ ହଉଛି ଭଗବାନଙ୍କର ଛଦ୍ମ ମାୟା। ଗୋପାଳ ବେଶରେ ରହୁଥିଲେ, ବ୍ରଜରେ ଛଦ୍ମରେ ରହୁଥିଲେ, କେହି କେବେ ତାଙ୍କୁ ବଡ ବୋଲି ଭାବନ୍ତିନି। ବୃନ୍ଦାବନରେ କେହି ବଡ ବୋଲି ଭାବନ୍ତି, ବଡ ବୋଲି ଭାବିବା ଗୋଟେ ଜିନିଷ ବଡ ହୁଅନ୍ତି, ଗୋଟେ ବଡ ଚୋର, ଏ ଗୋଟେ ଚୋରି ଚୋର କରୁଛି, ବହୁତ ବଡ ଚୋର ଏଟା, ଏଟା କୋଉ ନନ୍ଦ ମହାରାଜ ଆସି ପୁଣି ବ୍ରଜର ରାଜା ହବ, ବଡ ଚୋର ବୋଲି ଭାବନ୍ତି, ବଦମାସ ବୋଲି ଭାବନ୍ତି, ମାଖନ ଚୋର ମାଖନ ଚୋର ସମସ୍ତେ ଚୋର ଚୋର ବୋଲି କୁହନ୍ତି। ଭଗବାନ ସଂସାରରେ ଭଗବାନ, କିନ୍ତୁ ବ୍ରଜରେ ସେ ଚୋର, ବ୍ରଜଭୂମି ଏମିତି ତାଙ୍କୁ ପ୍ରେମରେ ତାଙ୍କୁ ଚୋର କରିଦେଇଥିଲା, ଚୋରି କରୁଥିଲେ ବୁଲୁଥିଲେ ସବୁଆଡ଼େ, ତାଙ୍କୁ ବେଶୀ କେହି ଏମିତି ଐଶ୍ୱର୍ଯ୍ୟ ଜ୍ଞାନର କେହି ବି ଦର୍ଶନ କରନ୍ତିନି, ତାଙ୍କୁ କେହି ଦର୍ଶନ କରନ୍ତି। କେତେବେଳେ କେତେବେଳେ ଯୋଗମାୟା ବିଲକୁଲ ଗୋଟେ ଝଲକ ଦେଇଦିଅନ୍ତି, ଯେତେବେଳେ ବିରହ ସହିବାଟା ଅତ୍ୟନ୍ତ କଷ୍ଟ ହେଇଯିବ, ଅସୁରମାନଙ୍କର ପ୍ରଭାବ ଯଦି ଚିନ୍ତା କରି ନନ୍ଦ ମହାରାଜ ଯଶୋଦା ସେମାନେ ବୋଧେ ସ୍ୱର ଛାଡ଼ିଦେବେ, ସେଥିପାଇଁ ବେଳେବେଳେ ସ୍ମରଣ ଆସିଯାଏ ଗର୍ଗାଚାର୍ଯ୍ୟଙ୍କ କଥା, ଗର୍ଗାଚାର୍ଯ୍ୟ କହିଛନ୍ତି ମୋ ପୁଅ ଦେହରେ ନାରାୟଣ ଆବିଷ୍ଟ ହୁଅନ୍ତି, ବେଳେବେଳେ ଐଶ୍ୱର୍ଯ୍ୟ ସ୍ଫୁର୍ତ୍ତି, ନହେଲେ ସେ ସବୁବେଳେ କେବଳ ଜାଣନ୍ତି କୃଷ୍ଣ ହେଉଛନ୍ତି ତାଙ୍କର ଦୁଗ୍ଧ ପୋଷ୍ୟ ବାଳକ, ଆମେ ନ ଖୋଇଲେ କୃଷ୍ଣଙ୍କର ଦେହ ଖରାପ ହେଇଯିବ, କେହି ବି ବ୍ରଜରେ କୃଷ୍ଣଙ୍କୁ ବଡ ବୋଲି ଭାବନ୍ତିନି। ଆଉ କୃଷ୍ଣ ଏଇଟା ହିଁ ଚାହାନ୍ତି, ଜଣେ ଭଗବାନଙ୍କ ସହିତ ସେପଟେ ସମ୍ବନ୍ଧ ସ୍ଥାପନ କଲା ପରେ, ସାକ୍ଷାତକାର ତାର ହେଲା ପରେ, ସେ ରସପୃଷ୍ଟି ହେଲା ପରେ ସେ ସ୍ଥିତିକି ଯାଇପାରିବ। ଭଗବାନ କହିଲେ ନା, ଯେ ନା ହଏ ଅଧୀନ, ଯେ ସବୁବେଳେ ମତେ ଆପଣାକେ ଆମାକେ ଈଶ୍ୱର ମାନେ ଆପଣାକେ ହୀନ, ମତେ ସବୁବେଳେ ଭଗବାନ ବୋଲି ଭାବୁଛି, ନିଜକୁ ଛୋଟ ବୋଲି ମନେ କରୁଛି, ମୁଁ କେବେ ସେ ଲୋକର ବସ ହୁଏନି, ସେ ମତେ ଭଗବାନ ବୋଲି ଭାବୁଛି ଆଉ ନିଜକୁ ଛୋଟ ବୋଲି ଭାବୁଛି, ମୁଁ ତ କେବେ ବସ ହୁଏନି। ଦାସ୍ୟ ରସର ସାଧକ ମାନେ ସବୁବେଳେ ଈଶ୍ୱର ବୋଲି ଭାବିବେ, କିନ୍ତୁ ଯେତେବେଳେ ରସତାକୁ ମିଳିବ, ପ୍ରେମ ସ୍ଥିତିକୁ ଯିବ, ସେ କହିଲେ ମୋର ପିତା ମୋର ସଖାମ ମୋର ପ୍ରାଣପତି, ଏଇ ଭାବେ ଯେ ମୋରେ କରେ ଶୁଦ୍ଧ ଭକ୍ତି, ମତେ ଶୁଦ୍ଧ ଭକ୍ତିରେ ମୋର ସଖା ମୋର ମୋର ପୁତ୍ର ମୋର ପୁତ୍ର ମୋର ସଖା ମୋର ପ୍ରାଣପତି, ତିନି ରସ କଥା କହିଲେ, ସଖ୍ୟ ରସ, ବାତ୍ସଲ୍ୟ ରସ, ମାଧୁର୍ଯ୍ୟ ରସ, ଏଇ ଭାବି ଯେ ମୋରେ କରେ ଶୁଦ୍ଧ ଭକ୍ତି, ମତେ ଏଇ ଭାବରେ ଯେ ଶୁଦ୍ଧ ଭକ୍ତି, ଶୁଦ୍ଧ ଭକ୍ତିର ଏଇ ସ୍ଥିତି, ସଖା ଭାବରେ ବାତ୍ସଲ୍ୟ ଭାବ, ତୁମେ ମନକୁ ମନ ତୁମେ କହିବନି ମୋର ମୋର କୃଷ୍ଣଙ୍କ ସାଙ୍ଗରେ ସଖା ହେଇଯିବି ନା, ଏଇଟା ଏମିତି ସେମିତି ହେବନି, ସେଟା ତୁମର ବଦ୍ଧ ଜୀବନ ସେଟା ସେମିତି କିଛି, ସେ କେବଳ ବର୍ତ୍ତମାନ ଦାସ୍ୟ ରସରେ, ଚୈତନ୍ୟ ମହାପ୍ରଭୁଙ୍କର ଆମ ଶିକ୍ଷା ହେଲା ଆମେ ଦାସ୍ୟ ରସରେ ଅଇ ନନ୍ଦ ତନୁଜ କିଙ୍କରମ, ଆମେ ଏଇ ଭାବନାରେ ସେବା କରିବା, ଯେତେବେଳେ ସିଏ ଆମ ସେବାକୁ ସ୍ୱୀକାର କରିକି ସାଧୁଗୁରୁ ବୈଷ୍ଣବଙ୍କର କୃପା ଆମେ ପ୍ରାପ୍ତ ହେବା, ସିଏ ଆମକୁ ସ୍ୱୀକାର କରିବେ, ସେତେବେଳେ ଆମ ହୃଦୟରେ ଏ ରସଟା ସମ୍ପର୍କଟା ଉଦିତ ହେବ, ସାଧୁଗୁରୁଙ୍କର ଦୟାରୁ କୃଷ୍ଣଙ୍କ ଦୟାରୁ, ସେତେବେଳେ ସେଟା ନେଚୁରାଲ, ଆମେ ଜଣକୁ କହିବା ତୁ ତା ସାଙ୍ଗରେ ସାଙ୍ଗ ହେବ, ସାଙ୍ଗ ହେଇପାରିବ, ଜଣଙ୍କ ଗାଁକୁ ତା ସାଙ୍ଗରେ ବନ୍ଧୁ ବନ୍ଧୁ କରିପାରେ, ଫ୍ରେଣ୍ଡସିପ୍ଟା ଗୋଟେ ସାର୍ ନେଚୁରାଲ ଆସୁନି ନା। ଦେଖି ଗୋଟେ ପିଲା ସେ ଖରାପ ଲୋକ ସାଙ୍ଗରେ ସାଙ୍ଗ ହେଉଛି, ଭଲ ଲୋକ ସାର ତ ଯେତେ କହିବ ମନା କରିବି ନା, ମତେ ଭଲ ଲାଗୁଛି ମୁଁ ତା ସାଙ୍ଗରେ ସାଙ୍ଗ ହେବି ଆଉ, ତା ସାଙ୍ଗରେ ସ୍ୱାଭାବିକ ଆସୁଛି ନା। ତୁ କାହାକୁ ଟ୍ରେନିଂ ଦେଇପାରିବନି ତୁ ତାଙ୍କ ସାଙ୍ଗ ସାଙ୍ଗ ହବ, କାହାକୁ ଜବରଦସ୍ତି ବି କରିପାରିବନି ତାକୁ ବାହା ହବ, ଏଟା ସବୁ ନେଚୁରାଲ ଯାହାକୁ ଯାହା ପ୍ରତି ସ୍ୱାଭାବିକ ଗୋଟେ ଦେହର ଆକର୍ଷଣ ରହୁଛି ଗୋଟେ ସାଧାରଣ ଦୁନିଆରେ। ସେଟା ତ ପୁରା ଆତ୍ମା ପରମାତ୍ମାଙ୍କର ଆକର୍ଷଣ, ପରମାତ୍ମା କେଉଁ ରୂପରେ ଜୀବାତ୍ମା ପାଖରୁ ସେବା ଚାହୁଁଛନ୍ତି କେଉଁ ସମ୍ବନ୍ଧରେ ସେଟା ସେ ଜାଣିଛନ୍ତି, ସେ ସେ ସମ୍ବନ୍ଧରେ ସ୍ପୂରଣ କରିବେ। ଆମ ପାଇଁ ଆମେ ବର୍ତ୍ତମାନ ହଉଛେ ସେବକ, ଆମେ ଦାସ୍ୟ, ଆମେ ଦାସ୍ୟ ରସରେ ସେବା କରିବା। ସେ ସମୟ ଯେତେବେଳେ ତୁମର ଫାର୍ଷ୍ଟ ତୁମେ ଭଗବାନ ପାଖକୁ ଯିବାକୁ ହେଲେ, ଭଗବାନ ସହିତ ସମ୍ବନ୍ଧ ରଖିବାକୁ ହେଲେ, କୌଣସି ରସରେ ସ୍ଥାପିତ ହେବାକୁ ହେଲେ, ପ୍ରଥମେ ଗୋଟେ ଜିନିଷ ମନେ ରଖିବାକୁ ପଡ଼ିବ, ତୁମର କୌଣସି କାମନା ବାସନା ମନ ଭିତରେ ରହିବନି। ମୁଁ ମୋର କୌଣସି କାମନା ବାସନା ନା, ଯେତେବେଳେ କାମନା ବାସନାରେ ମୁକ୍ତ ହବ ଆଉ ଅନ୍ୟ ଅଭିଳାଷ ଶୂନ୍ୟମ ସେ ଲେଖିଲେ ନା, ଅନ୍ୟ ଅଭିଳାଷ କିଛି ନଥିବ, ଭଲ ଖାଇବା ଭଲ ଶୋଇବା କୌଣସି ଅଭିଳାଷ ନଥିବ, କେବଳ ଗୋଟିଏ ଅଭିଳାଷ, ମୁଁ କେମିତି ଭଗବାନଙ୍କର ସେବା କରିବି, କେମିତି କୃଷ୍ଣଙ୍କର ସେବା କରିବି, ତାକୁ ସୁଖୀ ଦେବି, ଗୁରୁ ଆଉ କୃଷ୍ଣଙ୍କୁ କେମିତି ସୁଖ ପ୍ରଦାନ କରିବି। ଏଇଟା ହଉଛି ଯେତେବେଳେ ତୁମର ଲକ୍ଷ୍ୟ ହବ ଜୀବନରେ, ସେତେବେଳେ ତୁମେ ବୁଝିପାରିବ, ପ୍ରବେଶ କରିପାରିବ ଉପର ଉପର, ନିଷ୍ଠା ରୁଚି ଆସକ୍ତି ଭାବ ଏସି ସ୍ତର ସବୁ ସ୍ତର ଉପରେ ଯିବ। ଆଉ ନହେଲେ ଏଇ ଯୋଉ ସମ୍ବନ୍ଧ ଆସିବ ସଖ୍ୟ ଭାବରେ, ଦସ୍ୟ ଭାବରେ, ବାତ୍ସଲ୍ୟ ଭାବରେ, ମାଧୁର୍ଯ୍ୟ ଭାବରେ, ଇଏ ସହଜ ନୁହେଁ। ତେଣୁ ବ୍ରଜପୁରରେ କୃଷ୍ଣଙ୍କୁ ଏତିକି ଲୋକ ଜାଣିଥିଲେ, ନନ୍ଦ ମହାରାଜଙ୍କର ପୁତ୍ର, ଯଶୋଦାଙ୍କର ସେ ପୁତ୍ର, ସିଏ ହେଉଛନ୍ତି ଗୋପାଳ, ଆଉ ଅତି ବେଶୀରେ ତାଙ୍କର ସବୁଠୁ ବଡ଼ ଡେଜିଗ୍ନେସନ ବା ସବୁଠୁ ବଡ଼ ପଦବୀ ଥିଲା ସେ ହେଉଛନ୍ତି ଚୋର, ଚଞ୍ଚଳ ଚୋର ଆଉ ବହୁତ ଜିଦ୍ଘୋର। ଯଶୋଦା ମାତା ହିଁ ବେଳେବେଳେ ବହୁତ ଚିନ୍ତାରେ ପଡ଼ିଯାନ୍ତି, ଏତେ ଜିଦ୍ଘୋର ଜିଦ୍ କରିକି ଭାଙ୍ଗିଦେଲେ ନା, କୋଉଟା ମଟିକେଟା ମଟିକେଟା ଭାଙ୍ଗିଦେଲେ ନା, ହାଣ୍ଡିଟା ଭାଙ୍ଗିଦେଲେ ନା, ମୋତେ କ୍ଷୀର ଦିଅ କାହିଁକି ଓହ୍ଲେଇଲ, ବହୁତ ଚଞ୍ଚଳ, ଯାହା କହିବି ମାନେ ସେୟା କରି, ମାନେ କୃଷ୍ଣ ଯୋଉ ଲୀଳା କରୁଥିଲେ ପୁରା ବାଲ୍ୟ ଛଦ୍ମ ମାୟା, ସେଥିପାଇଁ ଲେଖିଲି ପୁରା ଯେ ବିକ୍ରୀଡ଼ିତ ଏବଂ ଗୋପାଳ ଛଦ୍ମ ମାୟା, ଗୋପାଳ ରୂପରେ ରହୁଥିଲେ, ଗାଈ ଗୋଚାରଣ କରୁଥିଲେ ଛଦ୍ମ ମାୟା, ଆଉ ସେ ଗୋପାଳ ରୂପରେ ଯୋଉ ରହୁଥିଲେ, ଗୋପାଳ ବେଶରେ ଯୋଉ ରହୁଥିଲେ, ତାଙ୍କର ନିତ୍ୟ ବେଶ ଗୋପ ବେଶ, ବେଣୁକର ନବକିଶୋର ନଟବର, କିନ୍ତୁ କାହିଁକି ଗାଈ ଗାଈ ଚୋରୁଥିଲେ ତାକୁ ବି କେହି ଜାଣିପାରୁନଥିଲେ, ଏତେ ସୁକୁମାର। ସେଥିପାଇଁ ଯଶୋଦା ଦେବକୀଙ୍କର ଯଦିଓ କୌଣସି ସନ୍ଦେହ ନଥିଲା କାହାର, ଯଶୋଦାଙ୍କର ପ୍ରେମ ପ୍ରତି ସ୍ନେହ ପ୍ରତି, ମନେ ମନେ ଗୋଟେ କଥା ସବୁବେଳେ ଚିନ୍ତା କରନ୍ତି ବସୁଦେବ ଦେବକୀ, ଯେ ଯଦି ମଥୁରାରେ ଥାନ୍ତି ତାହେଲେ ବହୁତ ବିଦ୍ୟା ଅଧ୍ୟୟନ କରି ମୋର ପୁତ୍ର ପଣ୍ଡିତ ହେଇଥାନ୍ତି, କିନ୍ତୁ ଯଶୋଦାଙ୍କ ମୁଁ ତ ପରବଶ ହେଇକି ରହିଥିଲି, ମୁଁ ତ କଂସର ଅଧୀନ ଥିଲି, ଆଉ କିଛି ଉପାୟ ନଥିଲା, ଯଶୋଦାଙ୍କ ପାଖରେ ଛାଡ଼ିଲେ, ଯଶୋଦା ସ୍ନେହ ମମତା ସବୁ ଦେଲେ, କିନ୍ତୁ ଗାଈ ଚରେଇକି ସମୟ ତାର ନଷ୍ଟ ହେଇଗଲା, ସେ ଗାଈ ଚରେଇକି ତାଙ୍କ ସମୟ ଗୁଡା ନଷ୍ଟ କଲେ। ଏଇ ଛୋଟ ମାୟା ସଂସାରରେ ଯେତେ ବଡ ଜ୍ଞାନୀ ଲୋକ ଅଛନ୍ତି, ଯେତେ ବଡ ବଡ ଜ୍ଞାନୀ ଲୋକ ସଂସାରରେ ଅଛନ୍ତି, ଅନୁଭବୀ ଜ୍ଞାନୀ ମାନେ ସବୁଠୁ ଭଗବତ ଅନୁଭବୀ ଲୋକ, ସେମାନେ ଗାଈ ଚରେଇଲା ବୋଲେ ସେମାନେ ଗାଈ ପଛରେ ବୁଲିଲା, ଯେତେ ବଡ ବଡ ପଣ୍ଡିତ ତୁମେ ଦେଖ ଉପବନ୍ୟକତରୁ ଆରମ୍ଭ କରି ଯାହାଙ୍କର ଜୀବନ ଦେଖିବ, ବଡ ବଡ ଜ୍ଞାନୀ ଲୋକ ସବୁ ଭଗବାନଙ୍କୁ ପାଇଛନ୍ତି, ସେମାନେ ସବୁ ଗାଈଙ୍କ ଗାଈଙ୍କ ପଛରେ ଯାଉଥିଲେ, ଗାଈଙ୍କର ସେବା କରୁଥିଲେ, ଗୋମାତାଙ୍କର ସେବା କରୁଥିଲେ, ଭଗବାନ ନିଜେ ଗୋମାତାଙ୍କ ପଛରେ ଯାଉଥିଲେ। ଏଇଥିପାଇଁ ଛଦ୍ମ ମାୟା ଏଠି ଗୋଟିଏ ଚକ୍ରପା ତାଙ୍କ ଟୀକାର ଦେଲେ, କେବଳ ଗୋଟିଏ କାର୍ଯ୍ୟ ପାଇଁ ସେ ଗାଈ ଚରିବା ପାଇଁ ଯାଉଥିଲେ, ବ୍ରଜବାଳମାନଙ୍କ ସହିତ ସୁଲୀଳା କରିବା ପାଇଁ, ତାଙ୍କୁ ସୁଖ ଦେବା ପାଇଁ, ବହୁ ଜନ୍ମରେ ସେମାନେ ତପ କରିଛନ୍ତି ଗୋପୀ ଭାବକୁ ପ୍ରାପ୍ତ ହେବା ପାଇଁ, ଏଇ ଗୋପୀ ଭାବ ଯୋଉ ପ୍ରାପ୍ତ ହେଇଛନ୍ତି ସେମାନଙ୍କୁ କିଛି ରସ ଦରକାର, ଦିନ ରାତି ତାଙ୍କୁ ରସ ଭିତରେ ଡୁବେଇକି ରଖୁଥିଲେ, ଏତେ ତପ କରିଛନ୍ତି ନା ଭଗବାନ, ଏଥିରେ ଭଗବାନ ବଦନାମ ବଦନାମ ଭଗବାନଙ୍କର ହଉଛି, ଏ କୃଷ୍ଣ ଏମିତି ଗୋପୀମାନଙ୍କ ସହିତ ଲାଗଲେ ଏହା କଲେ, କେତେ ଲୋକ କେତେ କଥା କହୁଛ, କିନ୍ତୁ କୃଷ୍ଣ ଆଜି କାହିଁକି ଏସବୁ କାମ କରୁଛନ୍ତି, ଭଗବାନ ହେଇକି ଆଜି ଗାଈ ଚରୁଛନ୍ତି ବ୍ରଜକୁ ଯାଉଛନ୍ତି, କେବଳ ସେମାନେ ଏଭଳି ତପ କରିଛନ୍ତି ତାଙ୍କର ଋଣକୁ ସୁଝିଲା ବେଳେ, ଏଇ ଛଦ୍ମ ମାୟାରେ ସେ ବୁଲୁଛନ୍ତି, ଭ୍ରମଣ କରୁଛନ୍ତି, ବ୍ରଜରେ ରହିଛନ୍ତି, ସଚ ବୃନ୍ଦାବନେ ଗୁଣୈ ବସନ୍ତ ଲକ୍ଷିତ ଯତ୍ରସ୍ତେ ଭଗବାନ ସାକ୍ଷାତ ରାମେଣ ସହ କେଶବ। ସଚ ବୃନ୍ଦାବନ ଗୁଣୈ ବସନ୍ତ ଲକ୍ଷିତ, ସଚ ବୃନ୍ଦାବନ ଗୁଣୈ ବସନ୍ତ ଲକ୍ଷିତ। ସେ ବୃନ୍ଦାବନ ତାର ଗୁଣ କେମିତି ନା ବସନ୍ତ ହେବ, ବିଲକୁଲ ବୃନ୍ଦାବନରେ ପ୍ରଭାବ ବର୍ଣ୍ଣନା କରୁଛନ୍ତି କେଉଁ ଋତୁ, ଗ୍ରୀଷ୍ମ ଋତୁ। କିନ୍ତୁ ସୁଖଦେବ କହୁଛନ୍ତି ନାଇଁ ନାଇଁ ଗ୍ରୀଷ୍ମର କିଛି ପ୍ରଭାବ ନାହିଁ, ନାଁଟା ଖାଲି ରହିଛି ଗ୍ରୀଷ୍ମ ଋତୁ। ଯେମିତି ଗ୍ରୀଷ୍ମ ଋତୁ ହେଇଥିବ ବର୍ଷା ହେଇଗଲା ଥଣ୍ଡା ଲାଗୁଛି, ସେଠି ତୁମେ କ'ଣ କହିବ, ଋତୁର ନାଁଟା ଗ୍ରୀଷ୍ମ ଥିବ କିନ୍ତୁ ଥଣ୍ଡା ପଡ଼ିଗଲା ଚାରି ଦିନ ପାଞ୍ଚ ଦିନ। ସେଇଭଳି ବ୍ରଜ ନାଁଟା ରହିଛି ଗ୍ରୀଷ୍ମ ଋତୁ ସମର ସିଜିନ୍, କିନ୍ତୁ ପୁରା ବସନ୍ତ। ଏଠି କାହିଁକି ବସନ୍ତ, ଜଗତରେ ଯେତେ ପ୍ରକାର ଧର୍ମ ରହିଛି ସବୁ, ଯୋଉ ଋତୁ ଋତୁ ହଉଛି, ମାସ ହଉଛି, ଯାହା ସବୁ ପରିବର୍ତ୍ତନ ହଉଛି କାହା କାହା ଶକ୍ତିରେ, କାଳ ଶକ୍ତିରେ। ଭଗବାନଙ୍କର ଯୋଉ ପ୍ରତିନିଧି ରହିଲେ କିଏ, କାଳ। କାଳ ଦ୍ୱାରା ସବୁ ଜଗତରେ ସବୁ କିଛି କଣ୍ଟ୍ରୋଲ ହଉଛି, ଟାଇମ ଫ୍ୟାକ୍ଟର ଏଟା ସବୁ କଣ୍ଟ୍ରୋଲ ହଉଛି। ସୂର୍ଯ୍ୟ ଚନ୍ଦ୍ର ଦିନ ହେଇଗଲା, ଦେଖ କାଳ ବର୍ତ୍ତମାନ କ'ଣ ଅନ୍ଧକାର କରିଦେଲା, ରାତି ସବୁ ସବୁ ଯୋଗୁଁ ଶୋଇଦେବ। କାଳ ଯଦି ଏତିକି ନ କରିବ ଲୋକଟା କ'ଣ ହେଇଯିବେ, ସବୁ ପାଗଳା ହେଇଯିବେ, ବାୟା ହେଇଯିବେ। ସୂର୍ଯ୍ୟ ରହିଲା ମାନେ ତୁମକୁ ତ ନିଦ୍ରା ହବନି ନା, ସୂର୍ଯ୍ୟ ରହିଲା ମାନେ କ'ଣ, ତା କିରଣ ପଡ଼ିଲା ମାନେ ତୁମର ଶରୀର ଯୋଉ ସେଲ୍ସ ଗୁଡ଼ାକ ଅଛନ୍ତି, କ'ଣ ଜୀବକୋଷ ଗୁଡ଼ାକ ଅଛନ୍ତି, ସବୁ ଆକ୍ଟିଭ ରହିବେ। ସୂର୍ଯ୍ୟ କିରଣର ଏତେ ଶକ୍ତି ରହିଛି, ସୂର୍ଯ୍ୟ କିରଣଟା ଦରକାର ଆଉ ସୂର୍ଯ୍ୟ କିରଣଟା ଦରକାର ବି ନାହିଁ। ଦିନ ମାନେ ସୂର୍ଯ୍ୟ କିରଣ ରହିବ ତାର ଆମର ଅନ୍ତକରଣ ଭିତରେ ଆମର ଶରୀର ଭିତରେ ଯୋଉ ସେଲ୍ସ ଗୁଡ଼ା ରହିଲେ ସେଗୁଡ଼ା କ'ଣ ସବୁ ଟାୟାର୍ଡ ଫିଲ୍ କରି ସୂର୍ଯ୍ୟ କିରଣର, ଆଉ ତାଙ୍କ ସୂର୍ଯ୍ୟ କିରଣ ଦରକାର, ଆଉ ମୋ ରେଷ୍ଟ ବି ଦରକାର। ଭଗବାନ ନିଦ୍ରାଟା ନଦେବେ, ନିଦ୍ରାଟା ଗୋଟେ ଯିବକୁ ନ ହବ, ସେ କ'ଣ ହେଇଯିବ, ବାୟା ହେଇଯିବ, ପାଗଳା ହେଇଯିବ, କ'ଣ କରିବି। ଯେମିତି ଗ୍ରୀନଲାଣ୍ଡ ଆଡ଼େ କ'ଣ ହେଉଛି ସେଠି, ନାଇଁ ନାଇଁ ଉପରେ ଯୋଉ ଅଛି ସବୁ ଗ୍ରୀନଲାଣ୍ଡ ଉପରେ ସବୁ କ'ଣ, ସେ ଯୋଉ ସାଇବେରିଆ ସାଇବେରିଆ ଉପରକୁ ଆହୁରି ଜାଗା ଅଛି, ସେଠି ଛଅ ମାସେ ଦିନ ଛଅ ମାସେ ରାତି, ପୁରା ଛଅ ମାସେ ଦିନ ଛଅ ମାସେ ରାତି। ଏ ରଷିଆର କିଛି ପାଠ ମୁଁ ନିଜେ ଦେଖେ, ରାତି ଦୁଇଟା ବାଜିବନି ସୂର୍ଯ୍ୟ ଅସ୍ତ ହଉଥିବେ, ସୂର୍ଯ୍ୟ ଅସ୍ତ ହଉଥିବେ ରାତି ଗୋଟେ, ପୁଣି ଦେଖିବ ପାଞ୍ଚଟା ବେଳକୁ ଦେଖିଲା ବେଳକୁ ପୁଣି ଉଠିବ ସୂର୍ଯ୍ୟ ଆସିସାରିବେ। ତ ଲୋକମାନେ କ'ଣ କରିବେ, କବାଟ ଝରକା ସବୁ ବନ୍ଦ କରିକି ବାଧ୍ୟ ହେଇକି ଶୋଇବେ, ଥଣ୍ଡା ଭଗବାନ ସେଠି ସେ ଜୀବଟା ମରିଯିବେ ନା, ସେଠି ଯଦି ଏଇଭଳିଆ ଗରମ ହଉଥାନ୍ତା ସୂର୍ଯ୍ୟ କିରଣ ସୂର୍ଯ୍ୟ ଅସ୍ତ ଦିନ ରାତି ଦୁଇଟାରେ ହୁଅନ୍ତି ତାହେଲେ କ'ଣ ହେଇଥିଲେ ଲୋକଟା, ତା ଦେହ ଖରାପ ହେଇଯିବ ନା। ଦେହ ଥଣ୍ଡା ରହିଛି ସୂର୍ଯ୍ୟ ଅସ୍ତ ହଉଛନ୍ତି ରାତି ଗୋଟେ ବାରଟା ଗୋଟେରେ, ତାଙ୍କର ସେଲ୍ସ ତାଙ୍କ ଶରୀର ଜୀବକୋଷଟା ସିରିୟସ୍ ପାଉଛ, ସେମାନଙ୍କର ଅବସ୍ଥା ହଉଛି ସେଇଆ। ଭଗବାନ ବିଚିତ୍ର ସୃଷ୍ଟି କରିଛନ୍ତି କାଳ ଦ୍ୱାରା, ବର୍ତ୍ତମାନ ଏ କାଳ ବର୍ଷା ଖରା ଶୀତ ବସନ୍ତ ସବୁ ଚାଲିଛି, କିନ୍ତୁ କାଳର ପ୍ରଭାବ କୋଉଠି, ଭଗବାନ ପାଖରେ ନାହିଁ। ସେ ଭଗବାନଙ୍କ ଦାସ ହେଲେ କାଳର ପ୍ରଭାବ କ'ଣ ରହିବ, ଭଗବାନ ସେଥିପାଇଁ ଗୀତାରେ ମନା କରିଦେଲେ ନୟତ୍ର ନଭାସୟତି ସୂର୍ଯ୍ୟ ନ ଶଶାଙ୍କର ପାବକ ୟଦ୍ଗତ୍ୱାନ ନିବର୍ତ୍ତନ୍ତି ତଦ୍ଦାମ ପରମ ନଭାସୟତି ସୂର୍ଯ୍ୟ। କହିଲେ ନା ପ୍ରଥମେ ସୂର୍ଯ୍ୟ ସେଠି ନାହିଁ, ଶଶାଙ୍କ କିଏ, ଚନ୍ଦ୍ରମା ନାହିଁ, ନଦେତ୍ର ଭାସୟତି ସୂର୍ଯ୍ୟ ନ ଶଶାଙ୍କ ନ ପାବକ, ପାବକ ପାବକ ମାନେ ଅଗ୍ନି, ଅଗ୍ନି ସେଠି ଅଗ୍ନି ନାହିଁ, ନ ଶଶାଙ୍କର ପାବକ ଯଦ୍ଗତ୍ୱାନ ନିବର୍ତ୍ତନ୍ତି ସେଠି କିଛି ନାହିଁ, ଚାଲିଛି କେମିତି, ସୂର୍ଯ୍ୟ ନାହିଁ ଚନ୍ଦ୍ର ନାହିଁ ଚାଲିଛି କେମିତି, ଭଗବାନଙ୍କର ଶକ୍ତି ତାଙ୍କର ଯୋଉ ଶକ୍ତି ରହିଛି ଶରୀରରେ ଇନ୍ଫ୍ଲୁଜେଣ୍ଟ ବା ଜ୍ୟୋତି ଯୋଉ ଆସୁଛି ଭଗବାନଙ୍କର ଚିନ୍ମୟ ତାଙ୍କ ସଂକଳ୍ପ ଶକ୍ତିରେ ଯୋଗମାୟାଙ୍କ ଶକ୍ତିରେ ପୁରା ଚାଲିଛି ସେଟା ନୟତ୍ର ଭାଷେତି ସୂର୍ଯ୍ୟ ନ ଶଶାଙ୍କର ପାବକ। ସିଏ ଏଠିକି ଆସୁଛନ୍ତି ନା, ସେ ଏ ଜଗତକୁ ଯେତେବେଳେ ଆସିବେ ଏ ଜଗତର ଧର୍ମ ସେ ଯେଉଁ ସ୍ଥାନରେ ରହିବେ ଚୌରାଶୀ କୋଶ ବୃନ୍ଦାବନ ସେ ଧର୍ମ, ସେଠି କାଳର ପ୍ରଭାବ କିଛି ରହିବନି। ସେଠି ସେମାନେ କହୁଛନ୍ତି ସଚ ବୃନ୍ଦାବନେ ଗୁଣେ ବସନ୍ତ ଲକ୍ଷିତେ, ଏଇ ଯୋଉ ବୃନ୍ଦାବନ ଯେଉଁଠି ଗୋପାଳ ସତ୍ମ ରୂପରେ ନିଜେ ବିଚରଣ କରୁଛନ୍ତି, ସଚ ବୃନ୍ଦାବନେ ଗୁଣେ ସେ ବୃନ୍ଦାବନର ଗୁଣ କେମିତି ବସନ୍ତ ଲକ୍ଷିତେ, ପୁରା ଲାଗୁଥିଲା ବସନ୍ତ ଋତୁ ବୋଲି ଗ୍ରୀଷ୍ମ ଋତୁଟା କେମିତି ଲାଗୁଥିଲା, ଯଦି ପ୍ରଶ୍ନ ଯଦି କରିବ କେମିତି ଏଟା ହେଇଗଲା ନା, ଯତ୍ରସ୍ତେ ଭଗବାନ କୃଷ୍ଣ ଯତ୍ରସ୍ତେ ଭଗବାନ ସାକ୍ଷାତ ରାମେଣ ସହ କେଶ, ଯେଉଁଠି ସାକ୍ଷାତ କେଶବ ରାମଙ୍କ ସହିତ ଅଛନ୍ତି, କି ଅଂଶ ନୁହନ୍ତି, ସେ ସାକ୍ଷାତ ଶବ୍ଦ ଲଗେଇଲେ କୋଉ ନାରାୟଣ ଏଠି ଲୀଳା କରୁନାହାନ୍ତି, ଅଲଗା ଅବତାର ନୃସିଂହ ବାମନ ଏମାନେ କିଏ ଲୀଳା କରୁନାହାନ୍ତି, କିଏ କରୁଛନ୍ତି, ସାକ୍ଷାତ କେଶବ ରାମେଣ ସହ, ରାମଙ୍କ ସହିତ ସାକ୍ଷାତ ଯେଉଁଠି ସେ ଲୀଳା କରୁଛନ୍ତି ସେ ବୃନ୍ଦାବନ। ବସନ୍ତ ଋତୁ ଭଳି ଲାଗୁଛି, ୟତ୍ର ନିର୍ଝର ନିହାର୍ଦମ୍ ନିବୃତ ସ୍ୱନ ଝିଲ୍ଲିକମ୍ ଜଣେ ପ୍ରଶ୍ନ କରିବେ, ଏଟା କେମିତି ସମ୍ଭବ, ଗ୍ରୀଷ୍ମ ଋତୁ ନା, ସୂର୍ଯ୍ୟଙ୍କର ଟେମ୍ପରେଚରଟା ସେତିକି ରହୁଥିବ କି ନାହିଁ, ବୃନ୍ଦାବନ ଆମର ଯୋଉ ଉତ୍ତର ଭାରତ ଆଡ଼େ କଣ ଖରାଟା ଜୋର ହଉଛି ନା, ବୃନ୍ଦାବନ ଦିଲ୍ଲୀ ଏଗୁଡ଼ାକ ସବୁ ବେଶୀ ଖରା ହୁଏ, ତେଣୁ ସିଏ କହୁଛନ୍ତି ଏଇଟା ଏଇଟା କେମିତି ସମ୍ଭବ ହେଲା ଯେ ଏଇଟା ହବନି ବୋଲି, ବସନ୍ତ କେମିତି ଏଇଟା ବସନ୍ତର ହବ, ସେ ବର୍ଣ୍ଣନା କରୁଛନ୍ତି ନା ବସନ୍ତ ଋତୁର ସମସ୍ତ ଗୁଣ ଗୁଡ଼ିକ ବୃନ୍ଦାବନରେ ଥିଲା, ଯେହେତୁ ଭଗବାନ ରାମ ରହୁଥିଲେ କେଶବ ରହୁଥିଲେ। ଏଠି କହିଲେ ବସନ୍ତ ସାମ୍ୟ ଆହ, ବସନ୍ତ ଭଳି ସାମ୍ୟ ଧର୍ମ ଥିଲା, କଣ ଥିଲା, ଚତୁର୍ଭୁଜ ଚାରିଟି ଶ୍ଳୋକରେ ବର୍ଣ୍ଣନା କରିଛନ୍ତି ବୃନ୍ଦାବନ। ମଣିଷ ଭଗବାନ ଜଗତକୁ ସୃଷ୍ଟି କରିଛନ୍ତି, ମଣିଷକୁ ଯୋଉ ସ୍ୱାଧୀନତା ଦେଇଛନ୍ତି, ମଣିଷକୁ ସ୍ୱାଧୀନତା ଭିତରେ ଆମେ ଦେଖିବା, ଭଗବାନ ଯୋଉ ମଣିଷକୁ ଗୋଟେ ସ୍ୱାଧୀନତା ରତ୍ନ ଦେଇଛନ୍ତି, ସେ ସ୍ୱାଧୀନତା ଅଛି ବୋଲି ମଣିଷ କଣ କରୁଛି, କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ଯାହା ରଖି ତାକୁ ସେ ୟୁଜ୍ କରିପାରୁଛି, ତାକୁ ସ୍ୱାଧୀନତା ଦିଆହେଇଥିଲା କୋଉଥି ପାଇଁ, ସ୍ୱାଧୀନତା ଦିଆଯାଇଥିଲା ତାକୁ କେବଳ ଭଗବାନଙ୍କର ଶରଣରେ ଆସିବା ପାଇଁ, ସେବା କରିବା ପାଇଁ। ପଶୁପକ୍ଷୀ କ'ଣ ସ୍ୱାଧୀନତା ନାହିଁ ବୋଲି ସେମାନେ ଦେହ ଦ୍ୱାରା ପ୍ରକୃତି ଦ୍ୱାରା ବନ୍ଧା ହେଇଛନ୍ତି ବୋଲି ସେମାନେ ସେଟା କରିପାରିବେ, ଚାହିଁଲେ କରିପାରିବେ, ସେ ତ ଚାହିଁପାରିବେ ନାହିଁ। ଭଗବାନ ମଣିଷକୁ ଯୋଉ ଦେଇଛନ୍ତି ସ୍ୱାଧୀନତାଟା କୋଉଥି ପାଇଁ ଦେଇଛନ୍ତି, ତାଙ୍କର ମୌଳିକ ଅଧିକାର ଜୀବର ଜୀବ କେମିତି ତାଙ୍କ ମୌଳିକ ଅଧିକାରଟା ପାଉ, ସେ କେମିତି ଭଗବାନଙ୍କର ସେବା ଟିକେ କରୁ, ତାଙ୍କର ଭଜନ ଟିକେ କରୁ। କିନ୍ତୁ ଇଏ କଣ ହେଲା, ମଣିଷ କଣ କଲା, ଯୋଉ ସ୍ୱାଧୀନତାଟାକୁ ସେ ଲଗେଇଲା କୋଉଠି, ନିଜ ପାଇଁ, କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟରେ ଲଗେଇଲା, ଏଇ ସ୍ୱାଧୀନତାର ଅପବ୍ୟବହାର କଲା। ସେଥିପାଇଁ ମନୁଷ୍ୟ କଣ, ପ୍ରତ୍ୟେକ ମନୁଷ୍ୟ ଗୋଟେ ଉଦ୍ବିଗ୍ନ ଚିତ୍ତରେ ରହିଛି, ଆଉ ଭଗବାନ ଜାଣିଛନ୍ତି ଏ ମଣିଷ ଗୁଡାକ ପାଇଁ ଯଦି ମୁଁ ପ୍ରକୃତି ତିଆରି ନ କରିବି, ଏ ମଣିଷ ଗୁଡା କଣ ହେବେ, ଏତେ ଉଦ୍ବିଗ୍ନରେ ରହିବେ। ଭଗବାନ ସେଥିପାଇଁ ସବୁ ସଜେଇ ଥିଲେ ନା, ପ୍ରତ୍ୟେକ ଗ୍ରାମ ଆଗରୁ ସବୁ ଓଡ଼ିଶାରେ ଯୋଉ ଗାଁ ଗୁଡା ସବୁ ଥିଲା, ଯୋଉ ଗ୍ରାମ କରାଯାଉଥିଲା, ସେ ଗ୍ରାମରେ ସବୁ ଗାଁରେ କଣ ରଖା ହଉଥିଲା, ଗୋଟେ ଗାଁ ଯେଉଁଠି ଆଜିକା ଯେମିତି ଯୋଉ ବଜାରିଆ ଲୋକ ଯେମିତି ରହୁଛନ୍ତି, ଏଇଟା ବଜାରିଆ ଆମକୁ କୁହାଯାଏ, ଯେ ଆଗ କାଳରେ ଆମେ ମନେ ରଖିଛୁ ଯେଉଁମାନେ ବଜାର ରୁହନ୍ତି ଆମ ଗାଁ ଲୋକମାନେ ଘୃଣା ଗାଁ, ବଜାରିଆ ଲୋକଟା ତା ଘରୁ କଣ ଝିଅ ଦବା, ବଜାର ଲୋକଙ୍କୁ କେହି ଝିଅ ଦିଅନ୍ତିନି, ଆମ ଛୋଟ ପିଲାବେଳେ ଆମେ ତାହେଲେ ସବୁ ଥିଲୁ, ଆଉ ଆମର ଯଦି କେହି ପ୍ରସ୍ତାବ ଆଣିକି କହିବା ଆମ ଭଉଣୀକୁ ଭଉଣୀ ବିବାହ ଦବା ବା ଭାଇ ବିବାହ ହବ, ସେ ଆଗ କହିବେନି ବଜାରିଆ ଲୋକ, ସେଗୁଡ଼ାକୁ ଝିଅ ଦିଆଯିବନି, କାହିଁକି ତାଙ୍କ ଦ୍ୱାରା ଶୃଙ୍ଖଳା କିଛି, କେତେବେଳେ ଉଠିବେ କେତେବେଳେ ଖାଇବେ, ଗୋବର ପାଣି ଟିକେ ଘରେ ପଡ଼ିବନି, ଶଙ୍ଖ ଟିକେ ବାଜିବନି, ଏଇଟା ବଜାରିଆ ଲୋକ ତାଙ୍କୁ କୁହାଯାଏ, ଲୋକ ରାଗିଗଲେ କଣ କରିବେ, ନା ବଜାରିଆ ଗୁଡା ସେମାନଙ୍କର କୌଣସି କଣ ମାନେ ସଂସ୍କାର ନାହିଁ, କୌଣସି ବୈଦିକ ନିୟମ ସେମାନେ ମାନନ୍ତି। ଗାଁ ଗୁଡା ଯେତେବେଳେ ସବୁ ଆଗରୁ ତିଆରି ହେଇଥିଲା, ସବୁ ଗାଁ ଗୁଡା ଦେଖ ତୁମେ, ଯୋଉ ଯୋଉ ଗାଁ ସବୁ ବର୍ତ୍ତମାନ ପ୍ରାଚୀନ ଗାଁ ଗୁଡା, ସେ ଗାଁରେ ଦେଖ ମଣିଷ ଗୁଡାକ ସ୍ୱାଧୀନ ଦିଆହେଇଛି ନା, ସେ କାମ କ୍ରୋଧ ଏଗୁଡାକ ସବୁ ଭୋଗ କରୁଛି, ତା ଅନ୍ତର ଭିତରେ କଣ ରହିଛି, ସବୁବେଳେ ଉଦ୍ବିଗ୍ନ, ମନ ଭିତରେ ଉଦ୍ବିଗ୍ନ। ଭଗବାନ ସେଥିପାଇଁ ବେଦାନ୍ତ ହିସାବରେ ସବୁ କଣ ବାସ୍ତୁଶାସ୍ତ୍ର ହିସାବରେ ସବୁ ଲୋକ ବ୍ରାହ୍ମଣ ମାନଙ୍କୁ ଡାକି ସବୁ ଗାଁ ତିଆରି, କେଉଁ ଜାଗାରେ ରହିଲେ ଆମେ ଟିକେ ଶାନ୍ତିରେ ରହିବୁ, ଦେଖ ଗ୍ରାମ ମାନେ କୋଉଠି କୋଉଠି ଗ୍ରାମ ଗ୍ରାମ ମାନେ ବସୁଥିଲା, ନଦୀ କୂଳ ହେଇଥିବ, ଦେଖ ତୁମେ ବୃକ୍ଷ, ମନୁ ମହାରାଜ ଆଶ୍ରମ କୋଉଠି ହବ ସେଟା କହିଛନ୍ତି, କେବଳ ଆଚାର୍ଯ୍ୟମାନେ କେବଳ ଗୋଟେ ଜୀବ ଗୁଡାକୁ, ସେମାନେ ବହୁତ ବଡ ଭଗବତ ପୃଷ୍ଠ ଜୀବ ତ, ସେମାନେ ସବୁ ଜାଣିଛନ୍ତି ଯଦି ଆଶ୍ରମ ଗୁଡାକ ସବୁ ନିର୍ଜନ ଜାଗାରେ ହବ, ତାହେଲେ ଟାଉନ ବଜାର ଲୋକ ଗାଁ ଲୋକ ଗୁଡା କଣ, ଗାଁ ଲୋକ କେହି ଭକ୍ତି କରିବେନି, ଆଉ ସମସ୍ତେ ଟାଉନ ବଜାରକୁ ଯିବେ, ଆଉ ସେମାନେ ତ ସବୁ ଭଗବାନଙ୍କ ନିର୍ଦ୍ଦେଶରେ ଆସୁଛନ୍ତି, ସେମାନେ ସବୁ ଜାଣିଛନ୍ତି ଭବିଷ୍ୟତଟା କଣ, ଟାଉନ ବଜାରରେ ଯଦି ମନ୍ଦିର ନ କରା ହବ ତାହେଲେ ନାଇଁ, ଗାଁ ଲୋକ କେବେ ଏଗୁଡାକ ଗ୍ରହଣ କରିବେନି, ଦେଖ ତୁମେ ଗାଁ ଲୋକ କିଏ ସେ କିଛି ଗୋଟେ କିଛି କରେ, ସେ ତୁମକୁ ପାଠ ପଢିକି ଛାଡ଼ିବେ, ସେ ତୁମକୁ ପାଠ ପଢିକି ଛାଡ଼ିବେ। ଟାଉନ ବଜାର ଲୋକ କଣ, ତାଙ୍କ ଆଚାର୍ଯ୍ୟ ନା ସବୁ ଜାଣିଛନ୍ତି, ସବୁ ଟାଉନ ବଜାର ଲୋକଟା ସବୁ କଷ୍ଟ, ସବୁ କଷ୍ଟ ପାଇବେ, ଖଟି ଦିନ ମାନେ ତାଙ୍କର ଆଉ କିଛି ସୁଖ ନାହିଁ, ସେମାନେ ବାଧ୍ୟ ହେଇକି ମନ୍ଦିରକୁ ଯିବେ। ତାଙ୍କ ସବୁ ଭଗବାନ ଭଗବାନଙ୍କର ସବୁ ନିର୍ଦ୍ଦେଶନା ସେଦିନ ମନ୍ଦିର ଗୁଡା କୋଉଠୁ ଗଲେ, ସବୁ ଟାଉନରେ ଗଲେ। ପ୍ରାଚୀନ କାଳରେ ମନ୍ଦିର କୋଉଠୁ ହଉଥିଲା, ମନୁମହାରାଜ ଲେଖିଛନ୍ତି ଆଶ୍ରମର ମନୁସଂହିତା ଲେଖିଲେ, ଆଶ୍ରମର ସ୍ଥାନ କେଉଁଠି ହେବା ଦରକାର, ନଦୀ କୂଳରେ ଆଶ୍ରମ ହେବା ଦରକାର, ମନୁମହାରାଜ ପୁରା ସ୍ପଷ୍ଟ ଲେଖିଛନ୍ତି। କିମ୍ବା ପବିତ୍ର ସ୍ଥାନରେ ଧାମ ମାନଙ୍କରେ ଆଶ୍ରମ ହେବା ଦରକାର, କିମ୍ବା ବୃକ୍ଷ ବୃକ୍ଷ ଭିତରେ ମଣ୍ଡିତ ହେଇଥିବ କୋଉଟା ଅରଣ୍ୟ, ଏଇଭଳିଆ ସବୁ ଆଶ୍ରମ ସ୍ଥାନ। ତୁମେ ଦେଖୁନା ଯେତେବେଳେ ସବୁ ବଶିଷ୍ଠଙ୍କ ଆଶ୍ରମ କୋଉଠି ଥିଲା, ଆମର ଗୌତମଙ୍କ ଆଶ୍ରମ କୋଉଠି ଥିଲା, ଦେଖିଲ କାହାର ଆଶ୍ରମ ଗୋଟେ, କେହି ଜଣେ ମୁନିରୁ ସିକ୍କିମରେ ରହୁଥିଲେ ସବୁ। ନାରଦ ମାନେ ଦେଖ କାହା ଉଦ୍ଧବ ମହାରାଜ କୋଉଠି ପଠେଇ, କୋଉଠି ପଠେଇ, ଯା ବୃନ୍ଦାବନ ମଧୁବନକୁ ଯା। ଆଚାର୍ଯ୍ୟ ମାନେ ଜାଣିଛନ୍ତି ଇଏ କୋଉ ବଣ ରହିଲେ କଣ କରିବେ, ବଣ ରହିଲେ ବି ସେ ଭାଗବତରେ ସେ ଶ୍ଳୋକ ରହିଲେ ନା, ଯେ ରାଗି ପୁରୁଷ ଯେ ଆସକ୍ତି ପୁରୁଷ ତାକୁ ବଣରେ ଛାଡ଼ିଦେଲେ ବି ତାର ସେଟା ପାଇଁ ଘର, ତାର ଆସକ୍ତି ଅଛି ଯେ ବଣ ରହିଲେ ବି ସେ ଘର ଭଳିଆ, ସେ ପଶୁପକ୍ଷୀ ନିଜର କରି ସେଠି ଗୋଟେ କୁଟିଆ କରି ସେଠି କହିବ ଭଲରେ ରହିବି, ସେଠି ସଂସାର କରିଦେବ, ତାର ଆସକ୍ତି ଅଛି ନା, ସେ ବଣ ରହିଲେ ତା ପାଇଁ ସେ ବନବାସ କରିପାରିବ। ଆଚାର୍ଯ୍ୟ ମାନେ ଜାଣିଛନ୍ତି ଠିକ ଅଛି, ଆଙ୍କୁ ପ୍ରଚାର କାର୍ଯ୍ୟରେ ଲଗେଇକି ଜୀବନ ଉପକାର ବି ହଉ, ନିଜର ସମୟ ବି ଭଗବତ ସେବାରେ ଯାଉ, କିଛି କୃପା ବି ପ୍ରାପ୍ତ ହଉ ସେଥିପାଇଁ। କିନ୍ତୁ ପ୍ରକୃତରେ ଏଇ ଯୋଉ ଗ୍ରାମ ଗୁଡା ସବୁ ବାସ କରାଯାଉ, ଦେଖ ଗ୍ରାମ ମୁଣ୍ଡରେ ପୋଖରୀ ରହୁଥିଲା, ବୃକ୍ଷ ସବୁ ରହୁଥିଲା, କ୍ଷେତିବାଡ଼ି ସବୁ ରହୁଥିଲା, ନଦୀ ରହୁଥିଲା, ଗାଭୀ ରହୁଥିଲେ, ଏତିକି ହେଲା ପରେ ଗୋଟେ ମଣିଷ କଣ କରୁଥିଲା, ନିଜ ମାଇଣ୍ଡଟାକୁ ବାଲାନ୍ସ କରୁଥିଲା। ମଣିଷ ଜୀବନରେ କେତେ ଦୁଃଖ, କିଏ ଗୋଟେ କଣ କଥା କହିଦେଲା ବେଳକୁ କଣ ଗୋଟେ ଘଟିଗଲା ବେଳକୁ ଜୀବନରେ ମୁଣ୍ଡରେ କଣ ନିଆଁ ଭଳିଆ ଲାଗୁଛି, ତ ବାଲାନ୍ସ ତୁମେ କେମିତି କରିବ। ଲୋକ କଣ କରୁଥିଲେ, ନିଜ ଧାନ ଧାନ ବିଲ ଆଡ଼େ ପଳେଇବେ, ଦେଖିଦେଲେ ଧାନ ଭଲ ହିଁ ତାର ଭୁଲିଗଲା, ଯାଉ ଧାନ ଦେଶ ଯାଉଛି ଧାନ ଦେଶରେ ବିକି କଣ କିଛି କରିବି, ଗାଈ ଗାଈ ସେବା କରି କରୁଥିଲା, ଫଳ ଫୁଲ ତା ମାଇଣ୍ଡଟାକୁ ମନକୁ ଗୋଟେ କଣ ଦରକାର, ଶାନ୍ତ ଦରକାର ନା, ସବୁବେଳେ ଉଦ୍ବିଗ୍ନ ହେଇକି ରହୁଛି ନା, ଏ ଜଗତରେ ତୁମେ ଯାହା କରିବ କେବଳ କଣ ମିଳିବ ଉଦ୍ବିଗ୍ନ। ପ୍ରଭୁପଦ ମହାରାଜ ଉଦାହରଣ ଦିଅନ୍ତି ନା, ଗୋଟେ ଗୋଟେ ଛୋଟ ଚଢ଼େଇକି ତୁମେ ଖାଇବା ପାଇଁ ଦିଅ, ସେ ଖାଇବି ଶାନ୍ତିରେ ବି ଖାଇପାରୁ, ଏ ଜଗତରେ ଏମିତି ମଣିଷ କଥା କଣ କହିବ, କାହାକୁ ଏଠି ଶାନ୍ତିରେ ବଞ୍ଚିବା ପାଇଁ, ମାୟା ଦେବୁନି କର୍ମଫଳ ଏମିତି କା, ଏମିତି ଜାଗାଟା ଗୋଟେ ଅଭଦ୍ର ଜାଗା, ଭଦ୍ର ଲୋକର ଏଟା ଜାଗା ଏତେ ମାନେ କଣ କୁହାଯିବ, ନେଷ୍ଟି ପ୍ଲେସ୍ ତ ସେ ଗୁରୁଦେବ ପ୍ରଭୁଜନ ଦଶ ଥର କହିଲେ ଗୋଟେ ନେଷ୍ଟି ପ୍ଲେସ୍, ପ୍ରକୃତ ଏଟା ଗୋଟେ ଅତ୍ୟନ୍ତ ଏଇ ନିଚ ଲୋକମାନଙ୍କ ସ୍ଥାନ, ଭଦ୍ର ଲୋକମାନଙ୍କର ଏଟା ସ୍ଥାନ ନୁହେଁ, ଭଦ୍ର ଲୋକ ଖାଲି ବଞ୍ଚିପାରିବେ, ଏଇଟା କେବଳ ଡୁପ୍ଲିସିୟସ୍ ନେଚର ଗୁଡାକ କପଟି ଗୁଡାକ କପଟ ବେଶର ଯେଉଁମାନେ ଅଛନ୍ତି, କାମୀ କ୍ରୋଧି କପଟି ଦୁରାଚାରୀ ସେମାନଙ୍କ ପାଇଁ ଜାଗାଟା ଫ୍ରି, ଯେମିତି ଗୋଟେ କାରାଗାରଟା କାହା କାରାଗାରଟା କାହା ପାଇଁ, ଗୋଟେ ଜେଣ୍ଟଲମ୍ୟାନ ପାଇଁ, ସେ କେବେ ପଳେଇଗଲା ମାନେ ସେଠି ସେ ପାଗଳ ହେଇଯିବ, ଖାଲି ଟାଇମ୍ ଡ୍ୟୁରେସନ୍ ବଢିବ, କେମିତି ମୋର କେସ୍ଟା ଫାଇନାଲ ହେଇଯିବ, କେମିତି ଜେଲରୁ ବାହାରିବି। ଯେମିତି ଗୋଟେ ଭଦ୍ରଲୋକ ଗୋଟେ ଫଲ୍ସ କେସ୍ରେ ପଡ଼ିକି ବା କୌଣସି ଛୋଟ ଭୁଲ କରିକି ସେ ଜେଲଖାନାକୁ ଚାଲିଗଲେ, କାରାଗାରକୁ ଚାଲିଗଲେ, ଯେମିତି କଷ୍ଟ ପାଏ, ଗୋଟେ ସେନ୍ ମ୍ୟାନ୍ ଗୋଟେ କଣ କୁହାଯିବ, ଗୋଟେ ଥିବା ଜ୍ଞାନ ଥିବା ବ୍ୟକ୍ତି ସିଏ ଏମିତି କଷ୍ଟ ପାଇବେ ଜୀବନରେ, ଲୋକମାନଙ୍କ ସାଥେ ଚଳିବା ଅତ୍ୟନ୍ତ ନିଜ ସ୍ୱଭାବର ବ୍ୟକ୍ତିମାନେ ହିଁ ଏ ଜଗତକୁ ଆସନ୍ତି। ମାୟା ସବୁ ବିସ୍ମରଣ କରିଛି ନା, କାମ କ୍ରୋଧ ସବୁ ଭରି ହେଇକି ରହିଛି, ଏଥିପାଇଁ ଭଗବାନ ବି ପୁଣି ଜୀବଟା ବଞ୍ଚିକି ରହିବ ନା, ଭଗବାନ ତା ପାଇଁ ସବୁ ବ୍ୟବସ୍ଥା କରିଥିଲେ, ପ୍ରକୃତିକି ରଖିଥିଲେ, ମଣିଷ ସବୁବେଳେ ପ୍ରକୃତି ଦେଖିଲେ କଣ ହବ, ତାର ଶାନ୍ତ। ତୁମେ କେତେ ବି ରାଗିଥାଅ, ତୁମେ କଣ ବି କରୁଥ, ଆଜି ସିନା ମୋବାଇଲ ହେଇଗଲା ତୁମ ଗୋଟେ ରାଗଟା କଣ ହେଲାବେଳେ କୁଆଡେ ଫୋନ ଲଗେଇ ଦଉଛୁ, ଇଣ୍ଟରନେଟ ହେଇଗଲା କାହାକୁ ଦି ଗୋଟେ ଲେଖି ଦଉଛୁ, ସେତେବେଳେ ଗୋଟେ ମଣିଷ ରାଗୁଥିଲା କଣ କରିବ, କୁଆଡେ ଯିବ, କିଛି ଆଉ ବାଟରେ ସେ ପ୍ରକୃତି ବଣ ବଣକୁ ପଳେଇଲା, କୁଆଡେ ନଦୀକି ପଳେଇଲା, କୁଆଡେ ବସିକି ଆଇଲା, ତା ମୁଣ୍ଡ ଶାନ୍ତ ହଉଥିଲା। ବର୍ତ୍ତମାନ ଏମିତି କଳିଯୁଗ ହେଇଛି, ତୁମେ ସାଙ୍ଗେ ସାଙ୍ଗେ କାମ କ୍ରୋଧକୁ ୟୁଜ୍ କରିପାରିବ, ଫଟାକ କ୍ରୋଧ ହେଇଗଲା, ସାଙ୍ଗେ ସାଙ୍ଗେ କାହା କଥା କଣ ଶୁଣିଲ, ସାଙ୍ଗେ ସାଙ୍ଗେ କଣ କରିବ, ଫୋନ ଲଗେଇବ, ତାକୁ ପଚାରିବ କଣ ଏମିତି ହେଲା, ସେତେବେଳେ କଣ କରିବ, ଆଗରୁ ତ ଶୁଣିବାକୁ ଶୁଣିବାକୁ ମିଳିନଥିଲା, ଶୁଣିଲା ପରେ ତୋର ପ୍ରତିକ୍ରିୟା ସାଙ୍ଗେ ସାଙ୍ଗେ କିଛି କରିପାରିବନି, ତୁ ତା ଭିତରେ ତୁ ଭୁଲି ଯାଇଥିବୁ, ତା ଭିତରେ ଆଉ କିଛି ଗୋଟେ ସୁଖ ଆସିକି ପହଞ୍ଚି ଯାଇଥିବ, ନହେଲେ କିଛି ଗୋଟେ ହେଇଯାଇଥିବ, ଭୁଲି ଯାଇଥିବୁ। ପ୍ରକୃତି ବି ରହିଥିଲା, ବହୁତ ବୃକ୍ଷ ରହିଥିଲା, ଗାଭୀ ରହିଥିଲେ, ପଶୁପକ୍ଷୀ ରହୁଥିଲେ, ଘରେ ଦେଖୁନ ପିଞ୍ଜରରେ କଣ ରଖନ୍ତି ଆଗରୁ ସବୁ ଶୁଆ ସାରି ରଖ ରାଧାରାଣୀ କାହାକୁ ରଖିଥିଲେ ଶୁକ ସାରି ରଖିଥିଲେ ନା ଶୁକ ସାରିକି ରଖିଥିଲେ କଣ କୃଷ୍ଣ ବିରହରେ ଏତେ ବିଚ୍ଛେଦରେ ସେମାନେ କୃଷ୍ଣଙ୍କ ବିରୁଦ୍ଧରେ ରୁହନ୍ତି ସେମାନେ ତାଙ୍କୁ ବିଭିନ୍ନ ମଧୁର କଥା କୃଷ୍ଣଙ୍କର ବାଣୀ ଶୁଣେଇବେ ରାଧା ବହୁତ କଥା ଗାନ କରିବେ ଶୁକ ସାରି ସବୁ ଗାନ କରିବେ ଏ ଜଗତରେ ଭଗବାନ ସେ ପଶୁପକ୍ଷୀମାନଙ୍କୁ କେବଳ ସୃଷ୍ଟି କରନ୍ତି ମଣିଷକୁ ଟିକେ ସୁଖ ଦେବା କିନ୍ତୁ ସେଥିପାଇଁ ସେମାନଙ୍କର ଡ୍ରେସ୍ ନାହିଁ କିଛି ନାହିଁ ସେମାନେ ସବୁ ୱେଷ୍ଟ ବସ୍ତୁରେ ଚଳୁଛନ୍ତି କ'ଣ ନଷ୍ଟ ଯେଉଁ ଜିନିଷ ଗୁଡାକ ମଣିଷ ଫୋପାଟ ଦଉଛି ଯେଉଁଟା ମଣିଷର ଆହାର ଜିନିଷ ନୁହେଁ ସେମାନେ ସେ ଖାଇକି ବଞ୍ଚୁଛନ୍ତି କେବଳ ମଣିଷକୁ ସୁଖ ଦେବା ପାଇଁ ମଣିଷ ତାଙ୍କୁ ବଞ୍ଚିବା ପାଇଁ କିଛି ଆଗରୁ ଶିଆଳ କେତେ ରହିଥିଲେ ପ୍ରଚୁର ପ୍ରଚୁର ଶିଆଳ ସବୁ ଥିଲେ ସନ୍ଧ୍ୟାରେ ଭୋ ଭା ହେଇକି ସେମାନେ ତୁମକୁ ରଖେଇଦେବେନି ଗାଁ ଭିତରେ ସବୁ ପଶି ଯାଉଥିଲେ କୁକୁଡ଼ା ଖାଇ ଦେଉଥିଲେ କ'ଣ କରୁଥିଲେ ବର୍ତ୍ତମାନ ଶିଆଳ କୁଆଡ଼େ ଗଲେ ସେ ମଝିରେ ସବୁ ଆସିଲେ ଯେ ଶହ ଶହ ଶିଆଳକୁ ମାରିକି ନେଇ ପଳେଇବା ତାହେଲେ କ'ଣ ଗୋଟେ ଚର୍ବି କ'ଣ ଔଷଧ ତିଆରି ହେବ ବୋଲି କୁଆଡ଼େ ଚାଇନା ଫାଇନା ପଠେଇବେ ସବୁ ମାରିଦେବେ ତାକୁ ଖାଇବାକୁ ଦେବେ କ'ଣ କ'ଣ ଶିଆଳକୁ ସବୁ ଔଷଧରେ ଫିଟ୍ କରିଦେବେ କ'ଣ ବମ୍ ଭଳିଆ ସେ ଆସିକି ଦେବେ ଚୋବେଇ ଦେବେ ଢୋକ ଫାଟିବ ମରିବ କାହାକୁ ବଞ୍ଚିବାକୁ ଦେବୁ ମଣିଷ କାହାକୁ ବଞ୍ଚିବାକୁ ଦେବୁ ଭଗବାନ ସୃଷ୍ଟି କରିଥିଲେ ମଣିଷକୁ ସବୁ ପ୍ରାଣୀକୁ ଦେଖିକି ସେ ମଣିଷ ପାଉ ବାଟକୁ ଗୋଟେ ପାଉନି ବୋଲି ଗୋଟେ ଚିଡ଼ିଆଖାନା ତିଆରି କରିଛି କଣ କଣ ନନ୍ଦନକାନନ ଜୁ ଜୁ ସେଦିନ ସବୁବେଳେ ବଡ ବିଦେଶକୁ ଯିବ ବହୁତ ଇଣ୍ଟରନ୍ୟାସନାଲ ଜୁ ଫ୍ରାନ୍ସର ଇଣ୍ଟରନ୍ୟାସନାଲ ଜୁ ସେଇଟା ଟିକେଟ୍ ହଉଛି 10,000-15,000 ଆମ ଇଣ୍ଡିଆ ଟଙ୍କାରେ ଇଣ୍ଟରନ୍ୟାସନାଲ ଜୁ ସେଇଟା ମାନେ ଆମେରିକାର ଲୋକ ଆସିବେ ଫ୍ରାନ୍ସ ଦେଖିବା ନାହିଁ ସେ ଜୁ ସେ କେତେ ପ୍ରକାର ଭେରାଇଟିର ବାଘ ଛେଳି କୁକୁର ସବୁ ପ୍ରକାର ରଖା ରଖାଯାଇଛି କାହିଁକି ମଣିଷ ତାଙ୍କୁ ଦେଖିଲେ ପିଲା ଛୁଆଙ୍କୁ ନେଇକି ଦେଖୁଛନ୍ତି ମାନେ ପିଲା ଛୁଆ ସମସ୍ତେ ଘରେ ରହିକି ଯୋଉ ଆନନ୍ଦ ପାଉଛନ୍ତି ଗୋଟେ ପଶୁକୁ ଦେଖିକି ଆନନ୍ଦ ପାଉଛୁ ବୁଝ ନା ନାହିଁ ନନ୍ଦନକାନନ ଯାଇଛ ନା ନାହିଁ ଭଲ ଲାଗିଲ ନାହିଁ ଦେଖ ମଣିଷ ତୁମେ ଘରେ ରହିବ ଟେନସନ ହବ ବାଘକୁ ଦେଖିଲେ ଛେଳିକି ଦେଖିଲେ ସେଠି ପ୍ରକୃତିରେ ସେ ରହିଛନ୍ତି ଦେଖ ତାଙ୍କୁ ଦେଖିଲେ ଭଲ ଲାଗେ ଏ କୁମ୍ଭୀର ବା ତୁମର ଅଛି ଏଠି କଣ ଏଟା ଭିତରକନିକା କେତେ ଲୋକ ଯାଉଛନ୍ତି ଦୋକାନ ଭିତରେ ଯେ ତା କୁମ୍ଭୀରଟାକୁ ଦେଖିବା ନାହିଁ ଏଇଟା ଯୋଉ ଗନ୍ଧ ସେଟା ତାକୁ ଦେଖିବେ ସେ କେମିତି ଖାଉଛି ମାଛ କଣ କରୁଛି ତାକୁ ଦେଖିବା ପାଇଁ କାରଣ ତ ଦେଖିଲେ ଖୁସି ଲାଗୁଛି ପ୍ରକୃତିରେ ତୁ କୋଉ ମଣିଷକୁ ଦେଖି ଖୁସି ପାଇଲେ କୋଉ ମଣିଷଟାକୁ ଦେଖ ତୁ ଚାଲ ଯେଉଁ ମଣିଷକୁ ଦେଖିବାକୁ ଯିବା କୋଉ କାହାକୁ ଦେଖିବା ପାଇଁ କିଏ ଯାଉଛି କୋଉ ମଣିଷକୁ ଦେଖିବା ପାଇଁ ଯାଉଛି କିଏ ମଣିଷକୁ ଦେଖିବା ପାଇଁ ଯାଉଛି କେବଳ ଗୋଟେ ଲୋକ ଯାଆନ୍ତି ସାଧୁଙ୍କ ପାଇଁ ସାଧୁଙ୍କ ପାଖକୁ ଚାଲ ସାଧୁ ଯିବା ଟିକେ ସାଧୁକୁ ଦେଖିବା ସେ କାହିଁକି ସେ ତାଙ୍କ ଅନ୍ତରରେ ଏଇ ପଶୁ ପକ୍ଷୀ ଯେମିତିକି ଦର୍ଶନ କଲେ ଆମର କୌଣସି ପ୍ରତିକ୍ରିୟା ଆସୁନି ଗୋଟେ ଗୋଟେ ସାଧୁଙ୍କୁ ଦର୍ଶନ କଲେ ନିଜର ଭାବନାଟା ଆସୁଛି ଲୋକ କେବଳ ସେ ସବୁ ସାଧୁ ମଣିଷ ଭିତରେ ସାଧୁ ପାଖକୁ ଯାଆନ୍ତି ଆଉ କାହାକୁ ଯାଆନ୍ତି ଭଗବାନ ଏଇ ଭଗବାନ ଯୋଉଠି ରୁହନ୍ତି ସେଇ ପ୍ରକୃତିରେ ରୁହନ୍ତି ଆଉ ଯେଉଁଠି ଯେଉଁଠି ଲୀଳା କରିଛନ୍ତି ଫଟଫଟ ଲୀଳା କରିକି ପଳେଇଛନ୍ତି ଯେମିତି ହିରଣ୍ୟକଶିପୁ ନୃସିଂହଦେବଙ୍କ ପାଖରେ ବଟ ଉଠିଲେ ଆସିଲେ ଲୀଳା କଲେ ପଳେଇଗଲେ ବାମଦେବ ଆସିଲେ ଲୀଳା କଲେ ପଳେଇଗଲେ ସେ ପ୍ରକୃତିରେ ରୁହନ୍ତି ଭଗବାନ ରାମଜୀ ଆସିଲେ ଲୀଳା କଲେ ରହିଲେ କୋଉଠି ସମୟ ଅଧିକା ସମୟ କୋଉଠି କାଢିଲେ ବଣରେ ଭଗବାନ ଯେତେ ଭଗବାନ ଆମେ ଦେଖିବା ଆସିକି ଲୀଳା କରୁଛନ୍ତି ତାଙ୍କର କାମ ହେଲା ବଣରେ ଭ୍ରମଣରେ ଚେତନ ମହାପ୍ରଭୁ ଆସିଲେ ସେ ବୃନ୍ଦାବନ ଯା ସେ ସାଉଥ୍ ଇଣ୍ଡିଆ ଯା ଓଡ଼ିଶାର ବିଭିନ୍ନ ଜାଗାକୁ ଯା ସେ ପ୍ରକୃତି ଭିତରେ ପୁରୀରେ ରହିଲେ ପ୍ରକୃତିକୁ ଭଗବାନ ପ୍ରକୃତି ସୃଷ୍ଟି କରିଛନ୍ତି ସେ ମା ନା ମାୟା ଦକ୍ଷିଣ ପ୍ରକୃତି ସୁଏତେ ସଚରାଚରମ ସଚରାଚରମ ସବୁ ସୃଷ୍ଟି କରିଛନ୍ତି ପ୍ରକୃତି ଆଉ ସେଇଠି ବୃନ୍ଦାବନରେ ଭଗବାନ କେତେ ସୁନ୍ଦର ବନ୍ଦନ ବର୍ଣ୍ଣନା କରୁଛନ୍ତି ବସନ୍ତଂ ସାମ୍ୟମ ଆହ ଚତୁର୍ଭି ଯତ୍ ବୃନ୍ଦାବନେ ଗ୍ରୀଷ୍ମ ଅପି ନିର୍ଜରଣ ନିହାର୍ଦ୍ଦିନମ ଘୋଷଣମ ନିବୃତ ସ୍ୱରମ ଝରଣା ଯୋଉ ବେଶୀ କଳକଳ କଳକଳ ଧ୍ୱନି ଯୋଉଟା ହୁଏ କେତେବେଳେ ହୁଏ କେଉଁ କେଉଁ ସିଜିନରେ ଝରଣା ହଁ ଖରାଦିନ ତ ଝରଣାଟା ଶୁଖିଯିବ ଆଉ ବର୍ଷାରେ ବର୍ଷା ହେଲା ମାନେ କଣ ବର୍ଷା ଋତୁରେ ପାଣିଟା କଣ ବେଶୀ ଗଡୁଥିବ ନା ସବୁ ବର୍ଷାରେ ସବୁ ଜୋର ବର୍ଷା ଝରଝର 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 ବୃନ୍ଦାବନରେ ବସନ୍ତ ଋତୁ କାହିଁକି ଗ୍ରୀଷ୍ମ ଋତୁଟା ବସନ୍ତ ଋତୁ ବୋଲି କାହିଁକି ପ୍ରତୀୟମାନ ହୁଏ ତାକୁ ବର୍ଣ୍ଣନା କରୁଛ କାହିଁକି ସୁଖଦେବ ଗୋସ୍ୱାମୀଙ୍କର ପ୍ରବଚନ ପୁରା ପରଫେକ୍ଟ ପ୍ରବଚନ ଭଗବାନ ନା ସିଏ ଭଗବାନଙ୍କର ବିଭୂତି ସିଏ ବ୍ରହ୍ମରାତ ଶେଷରେ ବିଷ୍ଣୁରାତ ନାହିଁ ବ୍ରହ୍ମରାତ ପରୀକ୍ଷିତ ହେଉଛନ୍ତି ବିଷ୍ଣୁରାତ ବ୍ରହ୍ମରାତ ନା ସେ ଜାଣିଛନ୍ତି, ପ୍ରମାଣ ଦଉଛନ୍ତି ଯେ ବୃନ୍ଦାବନରେ ଗ୍ରୀଷ୍ମ ଋତୁଟା ବସନ୍ତ ଋତୁ କେମିତି ନା ନିର୍ଝରଣା କଣ ଯୋଉଟା ଝରଣା ଗୁଡାକରେ ପାଣି ଏତେ ଭରପୁର ହେଇକି ରହୁଥିଲା, ବର୍ତ୍ତମାନ ବୃନ୍ଦାବନ ଝରଣା କାଏ କଣ ଝରଣା ସବୁ ଧାନ ଶୁଖିଗଲା, ଭଗବାନ କୃଷ୍ଣ ଥିଲେ ଗୋବର୍ଦ୍ଧନରୁ ଏତେ ଝରଣା ବହୁଥିଲା, ବିଭିନ୍ନ ଦିଗକୁ ଝରଣା ଥିଲା, ଯମୁନାର ବହୁତ ଶାଖା ଥିଲା, ପୁରା ବୃନ୍ଦାବନର ଚାରିଦିଶାରେ କଣ ଥିଲା ଯମୁନାର ଶାଖା ଉପଶାଖା ସବୁ ଭରିକିରି ଥିଲା। ଆଉ ଗୋବର୍ଦ୍ଧନର ବହୁ ଶାଖାରେ ବହୁଥିଲା କଣ ଝରଣା ସବୁ ବହୁ ଶାଖା ହେଇ, ସେଥିପାଇଁ ଗୋବର୍ଦ୍ଧନ ସବୁବେଳେ ଘାସରେ ପରିପୂର୍ଣ୍ଣ ହେଇକି ରହୁଛି, ଯୋଉଠି ଗୋବାତା ବହୁତ ଆରାମସେ ଚରନ୍ତି, ଆଉ ଝରଣା ପାଣି ପାଣି ପିଇବେ ଆଉ ଘାସ ଖାଇବେ, ବାସ ଆଉ କିଛି ଦରକାର। ଗୋମାତାଙ୍କର ଭଗବାନ ଯୋଉ ସୃଷ୍ଟି କରିଛନ୍ତି କୁଣ୍ଡା ଫୁଣ୍ଡା ଏଗୁଡା ସବୁ ଖାଇବା ପାଇଁ ନାହିଁ, ଏଟା ମିଳୁନି ବୋଲି ତାଙ୍କୁ ଦବାକୁ ପଡୁଛି, ତାଙ୍କୁ ଘାସ ଦରକାର ପାଣି ଦରକାର, ସ୍ୱଚ୍ଛ ଜଳ ତିନୋଟି ଜିନିଷ ହେଉଛି ଗୋମାତାଙ୍କର ଦରକାର, ସ୍ୱଚ୍ଛ ଜଳ ସ୍ୱଚ୍ଛ ପବନ ଆକାଶ, ବାସ ସେ ଅମୃତତ୍ଵ ଦେବେ ଆଉ କିଛି ତାଙ୍କର ଦରକାର। ଏଠି କହୁଛନ୍ତି ବୃନ୍ଦାବନରେ ନିର୍ଝରଣାନମ ନିହାର୍ଦ୍ଦିନମ ଘୋରସେନମ, ଏ ଝରଣା ଗୁଡାକ ଯୋଉ ବହୁଛି ପୁରା କଳ 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 କହି ଏତେ ଜୋର ରବ କରୁଛି, ତା ମାନେ ଜଳ ସଫିସିଏଣ୍ଟ ଝରଣାରେ ଥିଲା, କାହିଁକି ବସନ୍ତ ଋତୁ ଭଳି ପ୍ରତୀୟମାନ ସେଟା କହୁଛନ୍ତି। ଆଚ୍ଛନ୍ନ ଧନୟ ଝିଲିକା କଠୋର ଭାସି ସୂକ୍ଷ୍ମ କୀଟା ଯସ୍ମିନ ତଥାଗତ ସ୍ଥଳ ଭବତୀ ଶେଷ। ଆଚ୍ଛା ଏଠି ସରି ସେ କହୁଛନ୍ତି ଏଣେ ପାଣି ଜୋର ଆସୁଛି ଆଉ ଝିଟିକା ମାନେ ଝିଲିକା, ଝିଲିକା ମାନେ କଣ ବଣ ଭିତରୁ ଚାଲିଲେ ଯୋଉ ଝରଣାରେ ପାଣି ଆସୁଥିବ ଚି 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 କାନ ପୁରା ତମେ ଫାଟିଯିବ, ଝିଲିକା ତାକୁ କହନ୍ତି, ସେଟା କେଉଁ ରୀତିରେ ହୁଅନ୍ତି ସେଟା ବର୍ଷା ଦିନରେ, ତମାନେ ଏତେ ସେଟା ଥଣ୍ଡା ହେଲେ ସେଗୁଡ଼ା ସବୁ ହାରିବେ, ତେଣୁ ଏଣେ ଝରଣାରେ ପାଣି ବୋହୁଛି ସେଣେ ଝିଲିକା ମାନେ ଝିଟିକା ମାନେ ବହୁତ ଶବ୍ଦ କରୁଛନ୍ତି। ଶଶୁ ତେସାମ ଶିଖରେ ଅମ୍ବୁକଣେ ରୁଜିସମ ସ୍ନିଗ୍ଧା ଯେ ଦ୍ରୁମା ସ୍ତେସା ମଣ୍ଡଳ ମଣ୍ଡିତ। ଆଚ୍ଛା ତୃତୀୟ ହେଲା, ପ୍ରଥମ କଣ ହେଲା କଣ କହିଲେ ଝରଣାରୁ ଗ୍ରୀଷ୍ମ କାଳ ଭଳି ଗ୍ରୀଷ୍ମ ପ୍ରତ୍ୟୟ ନ ହେଇକି ବସନ୍ତ କାଳ ଭଳି ପ୍ରତ୍ୟୟ ହେବାର କାରଣ ଗୋଟି ଗୋଟି କରି କହୁଛି, ପ୍ରଥମ ହେଲା ଝରଣାରେ ପାଣି କଳକଳ ଶବ୍ଦ କରୁଛି ତା ମାନେ ପ୍ରଚୁର ଜଳ ଥିଲା, ଦ୍ୱିତୀୟରେ ଏତେ ଥଣ୍ଡା ଥିଲା ସେଠି କଣ ହଉଥିଲା ଝିଟିକା ମାନେ ସବୁବେଳେ ଶବ୍ଦ କରୁଥିଲେ, ଝିଟିକା ଝିଲି ମାନେ ସେ ଥଣ୍ଡା ହେଲେ ସେ ଶବ୍ଦ କରନ୍ତି। ତୃତୀୟରେ ଶିଖର କଣେ ଅମ୍ବୁ ବି ରୁଜି ସାମ ସ୍ନିଗ୍ଧା ଯେ ଦ୍ରୁମା ସ୍ତେ ସାମ ମଣ୍ଡଳ ମଣ୍ଡିତ, ଝରଣାରୁ ଯୋଉ ଶିଖର କଣା, ଶିଖର କଣା କଣ ଝରଣାରୁ ଜଳ ଗୁଡାକ ପଡୁଛି ଆଉ ଏଣେ ପବନ ଦଉଛି, ଝରଣା ପାଖକୁ କେବେ ତୁମେ ଯିବ ଯୋଉ ପବନ ଦଉଥିବ ସେ ଏରିଆରେ କଣ ହଉଥିବ, ସେ ପବନଟା ଯାଉଥିବ ଜଳ କଣା ଗୁଡା ସବୁ ଦେହରେ ଯାଇଥିବ ବାଧିବ, ପବନଟା ଯାଉଛି ଝରଣାରୁ ଜଳ ପଡୁଛି ସେ ଶିଖର କଣ ଗୁଡା ସବୁ ଦେହରେ ପାଚୁଛି, ଏଇଥିରେ ସେ ଶିଖର କଣରେ ଦ୍ରୁମ ମଣ୍ଡିତ ବୃନ୍ଦାବନ, ପବନ ଦଉଛି ସବୁବେଳେ ଜଳ ଆସୁଛି ସେ ଜଳର କଣ ଗୁଡା ଯାଇଛି ବୃକ୍ଷକୁ ବୃକ୍ଷର ପତ୍ରକୁ, ତେଣୁ ଗ୍ରୀଷ୍ମରେ ପ୍ରଭାବ କିଛି ନାହିଁ ରହିଲାନି, କଣ ରହିଲା ବୃକ୍ଷ ଗୁଡିକ ମଣ୍ଡିତ ହେଇକି ରହିଛନ୍ତି, ତା ଦେହରେ ଶିଖର କଣା ଜଳଯୁକ୍ତ ବାୟୁ ଯାଇକି ପଡୁଛି, ତୃତୀୟରେ ଝିଲିକା ମାନଙ୍କର ଦ୍ୱାରା ଜଣାପଡୁଛି ବହୁତ ଥଣ୍ଡା ଏଣେ ଝରଣାର ଶବ୍ଦ ପ୍ରମାଣ କରିଦେଉଛନ୍ତି ଯେ କେମିତି ବୃନ୍ଦାବନ ଭଗବାନ କୃଷ୍ଣ ଯେଉଁଠି ସାକ୍ଷାତର ରାବଣ ସହ କେଶବ କେଶବଙ୍କ ସହିତ ରହୁଥିଲେ ସେ ବୃନ୍ଦାବନ କିଭଳି ବସନ୍ତ ଭଳି ପ୍ରତୀୟମାନ ହଉଥିଲା। ସରିତ୍ସର ପ୍ରସବଣସ୍ମି ବାୟୁନାମ କହଲାର କଞ୍ଜୋତ୍ପଲମ ରେଣୁ ହାରିଣମ ନବିଦ୍ୟତେ ୟତ୍ର ବନୌକ ସାନ୍ଦବୋ ନିଦାଗ ବନ୍ୟାର୍କ ଭବତି ସାଦବଲେ। ତୃତୀୟରେ କହୁଛନ୍ତି ଗୋଟିଏ ଗୋଟିଏ ପ୍ରମାଣ ଦଉଛନ୍ତି ଯେ କେମିତି ବୃନ୍ଦାବନ ସୁଶୋଭିତ ହେଇକି ପ୍ରକୃତି ରାଜ୍ୟ ଦ୍ୱାରା ରହିଛି, ବୃନ୍ଦାବନକୁ ଭଗବାନ ଯୋଗମାୟା ଏମିତି ବୃନ୍ଦାଦେବୀ ଏମିତି ସଜେଇଛନ୍ତି କେବଳ କୃଷ୍ଣଙ୍କୁ କେବଳ ସୁଖ ମିଳିବ, ଗ୍ରୀଷ୍ମରେ ବସନ୍ତ ଭଳି ତାଙ୍କର ପ୍ରତୀୟମାନ ହେଉଛି। ଗୋଟେ କଣ କହିଲେ ସରିତ୍ ସର ପ୍ରସବଣ ଅସ୍ମି ବାୟୁନା, ହରିତବର୍ଣ୍ଣର ତୃଣ, ହରିତବର୍ଣ୍ଣ ମାନେ ଘାସଟା କଣ ହେଇଛି ପୁରା ସବୁବେଳେ ସବୁଜ ଘାସ, ସବୁଜ ସବୁଜ ଘାସ ମାନେ କଣ ଭୂମିରେ ଆଦ୍ରତା ନ ରହିଲେ ଘାସ ଏତେ ଗ୍ରୀନ କେମିତି ହବ? ସେଟା କଣ ସେ ଘାସ ଥିବ, ସେ ଜଳ ଅଂଶ ଥିବ, ସେ କଣ ଦେଖାହଉଥିବ? ଖରିଆ ଖରିଆ ଦେଖା ନାଲି ଅଂଶ ଆସେ। ଏଠି ସେ ଲେଖୁଛନ୍ତି ଶରୀର ଆଦିନାମ ମୃମୟୋଜତ ସ୍ତେନ ଶସ୍ୟମ ନଦୀ ପ୍ରଭୃତି ତଟରେ ଏତେ ପବନ ହଉଥିଲା ସେ ନଦୀ ଯୋଉ ଯମୁନା ନଦୀ ତଟରେ ଶାଖାରେ ଝରଣାରେ ସେ ଜଳର ପ୍ରଭାବରେ ଭୂମିଟା କଣ ଜଳଟା ଦ୍ୱାରା ସବୁବେଳେ ଭୂମିକୁ ଲାଗିକି ରହିଲା, ଭୂମିରେ କଣ ରହିଲା ଆଦ୍ରତା ରହିଲା, ଆଦ୍ରତା ରହିଲେ କଣ ହବ ଘାସ ଗୁଡିକ କଣ ହେଲା? ଏଣେ ପବନ ଦ୍ୱାରା ଶିଖର କଣ ଆସିଲା, ବୃକ୍ଷ ମାନେ ସତେଜ ହେଇକି ରହିଲେ। ସେଠି କହୁଛନ୍ତି କହଲ୍ଲାର କଞ୍ଜତ ପଲମ ପଲମ ରେଣୁ ହାରିଣ, ଆଉ ସବୁଆଡେ ସୁଗନ୍ଧ ବାସନା ହଉଥିଲା। କଲ୍ଲାର ମାନେ ପଦ୍ମ ଉତ୍ପଳ, ପଦ୍ମର ବିଭିନ୍ନ ଭିନ୍ନ ନାଲି ପଦ୍ମ, ଧଳା ପଦ୍ମ, ବିଭିନ୍ନ ପ୍ରକାର ପଦ୍ମ ସବୁ ସବୁ ବୃନ୍ଦାବନର ସବୁଆଡେ ପଦ୍ମ ସବୁ ଖେଳିକି ରହୁଥିଲା। ନବିଦ୍ୟତେ ୟତ୍ର ବନୌକସାମ ଦବୋ, ବନୌକସାମ ଦବୋ ବ୍ରଜବାସୀ ମାନେ କେତେବେଳେ ହେଲେ ଏ ଗ୍ରୀଷ୍ମ ତାପରେ ତାପିତ ନିଦାଗ ବର୍ଣ୍ଣାର୍କ ଭବୁ ଅତିସାଦ ବୋଲି, ଏ ଗ୍ରୀଷ୍ମକାଳୀନ ସୂର୍ଯ୍ୟର ତାପ ସେ କେବେ ହେଲେ ବ୍ରଜବାସୀ ମାନେ ଜାଣନ୍ତି? ଇଏ ହଉଛି ଗୋଲୋକ ବୃନ୍ଦାବନର ବୃନ୍ଦାବନର ଭଗବାନଙ୍କ ପାଖରେ। ଏଠି ତ ସୂର୍ଯ୍ୟ ଥାଇକି ତାପ ନାହିଁ, ଗୋଲୋକ ବୃନ୍ଦାବନ କଣ ନ ତ ଆସ ଏତେ ସୂର୍ଯ୍ୟ ଭଗବାନ ଇଏ ଜୀବର ଜୀବକୁ ପ୍ରକୃତରେ ଭଗବାନଙ୍କ ଆଡକୁ ଆକର୍ଷଣ କରିବା ପାଇଁ ସୁଖଦେବୀ କଥା ବର୍ଣ୍ଣନା କରୁଛନ୍ତି। ଆଉ ଇଏ ସତ୍ୟ ଭୌତିକ ଜଗତର ଗୋଟେ ବଞ୍ଚିବା ଜଣେ ଯଦି ବିଚାର କରି ଦେଖିବ ବଞ୍ଚିବାଟା କେତେ ମାନେ ଭଦ୍ର ଲୋକ ପାଇଁ କଷ୍ଟ, ଭୋଗ କରିବା ପାଇଁ ଲୋକର କଣ ତାର କଷ୍ଟ କରିବ ଭୋଗ କରିବ ତାର କଣ ଜାଣିବ ଏଟା ଜୀବନର? ଲୋକ ଦେଖୁ ନା ଏଇ ସବୁ ତାର ଖଟୁଛନ୍ତି ଖଟୁଛନ୍ତି କୋଉଠି ଶୋଇଗଲେ କୋଉଠି ଦୁଇ ମାସ ବିଲ ଦୁଇ ମାସରେ ଶୋଇଗଲେ ଏ ଗାଧେଇବ ଘରେ କୋଉଠି ଗାଧେଇଲେ ଦେଖା ନହେଲେ ଗାଧେଇଲେ ମୋବାଇଲ ଶୁଣିଲେ କଣ ତାଙ୍କ ମନ ଖୁସି ପୁରା ତାଙ୍କୁ କିଛି ତାଙ୍କ କୌଣସି କଷ୍ଟ ତାଙ୍କୁ କିଛି ନାହିଁ। କିନ୍ତୁ ଯାହା ଟିକେ ଜ୍ଞାନ ଆସିବ ଯିଏ ଏଇ ଜଗତ ବିଷୟରେ ତାର ଟିକେ ଜ୍ଞାନ ପାଇଯିବ ତା ପାଇଁ ଏ ସଂସାରଟା ବଞ୍ଚିବାଟା ଏତେ ଦୁଃଖମୟ ଏତେ କଷ୍ଟମୟ। କାହିଁକି ନା ଏଠି ଭଗବାନଙ୍କୁ ନିର୍ମଳ ଭଜନ କରିବା ବହୁତ କଷ୍ଟ, ବହୁତ ବାଧା, ବହୁତ ବହୁତ ବାଧା ବିଘ୍ନ, ବହୁତ ବାଧା ବିଘ୍ନରେ ତୁମକୁ ବଞ୍ଚିବାକୁ ପଡ଼ିବ। ଆଉ ଏଇଟା ହେଉଛି ଭଗବାନଙ୍କର ଆଶୀର୍ବାଦ, ତୁମେ ଜଗତ ପ୍ରତି ପୁରା ବୈମୁଖ୍ୟ ଭାବ, ତୁମର ବିମୁଖ ଭାବ ଆସିବ। ଏ ଜଗତକୁ ଆଉ କେବେ ବି ମୋର ଆଉ ଆବଶ୍ୟକ ନାହିଁ ଜଗତକୁ ଆସିବା। ସେ ବିରକ୍ତି ହେଇକି ଭଗବାନଙ୍କୁ ପ୍ରାର୍ଥନା କରେ, ପ୍ରଭୁ ମୋତେ କେମିତି ଶୀଘ୍ର ଜଗତରୁ ନେଇଯାଆନ୍ତୁ, ଏମାନଙ୍କ ସାଙ୍ଗରେ ଆମେ ରହିବାର ମୋର ଆଦୌ ଇଚ୍ଛା ନାହିଁ କି ଏ ଜଗତକୁ ଆସିବାର ଆଦୌ ଇଚ୍ଛା ନାହିଁ। ସେ ଏଇ ମନୋଭାବରେ ତାର ଭଜନ ଆରମ୍ଭ କରିବ, ଭଗବାନ ପ୍ରାର୍ଥନା କରିବ, ନହେଲେ ଏ ଜଗତର ସୁଖ କଣ? ଏ ଲେଖିଲେ ନା ସେ ଶୀତ ଆତ ବାତ ବରିଷଣ ଏଇ ଦିନ ଯାହା ବିନି ଯାହା କିରି ବିଫଲ ସେ ବିନି କୃପଣ ତୁଜନ ଚପଳ ସୁଖ ଲଗଲା ଠିକ ଅଛି। ଗୋଟିଏ କଥା ଲେଖିଲେ ପୁରା ସବୁ କଥା ଲେଖିଲେ, ଏଇ ହଉଛି ଜୀବନ। କାହିଁକି ମଣିଷ ଗଧ ଭଳିଆ ଖଟୁଛି ସ୍ତ୍ରୀ ପୁତ୍ର କନ୍ୟା ପାଇଁ ଚପଳ ସୁଖ ଟିକେ ପାଇଁ ଖଟୁଛି? ଯିଏ ବି ଜଗତ ରହିବ ସିଏ ଏ ଜଗତରୁ ବାହାରିକି ଯିବା, ଏଇ ଗୋଟେ ମୋହ ମାୟାକୁ କାଟିକି ଯିବା, ତାକୁ ଯଦି ଭଗବାନ ସଦ୍ଜ୍ଞାନ ନ ଦିଅନ୍ତି ସାଧୁ ସଙ୍ଗରୁ ସେ ସଦ୍ଜ୍ଞାନ ପ୍ରାପ୍ତ ନ ହେଇପାରେ, କେବେ ହେଲେ ମୋହ କାଟିପାରିବେନି, କେବେ କାଟିପାରିବେନି। ସେ କାହା ସାଙ୍ଗ ନା କାହା ସାଙ୍ଗରେ ଆସକ୍ତିରେ ପଡ଼ିକି ରହିଥିବେ। ଏଇ ଯେ ବୃନ୍ଦାବନକୁ ଯେଉଁ ବର୍ଣ୍ଣନା କରୁଛନ୍ତି ଏଇଭଳି ଭାବରେ ବ୍ରଜବାସୀ ମାନଙ୍କର ଟୋଟାଲ କେତେବେଳେ ହେଲେ ଗ୍ରୀଷ୍ମ ଋତୁର ପ୍ରଭାବ ନାହିଁ, ସବୁବେଳେ ବସନ୍ତ ଋତୁରେ ଆନନ୍ଦରେ କୃଷ୍ଣଙ୍କ ସହିତ ଲୀଳା କରୁଛନ୍ତି। ଭୂମି ଏଣେ ଆଦ୍ର ହେଇକି ରହିଛି, ସରିତ ଘାସ ଗୁଡିକ ସରିତ ହେଇକି ରହିଛନ୍ତି, ଏଣେ ଅମ୍ବୁକଣା ସବୁବେଳେ ବାୟୁରେ ଜଳକରଣା ଗୁଡିକ ଆସୁଛି, ସବୁ ବୃକ୍ଷ ଗୁଡିକ ସବୁ ଗ୍ରୀନ ହେଇକି ରହିଛନ୍ତି, ଝରଣା ଏଣେ ଝର ବୋହୁଛନ୍ତି, ଝିଲି ମାନେ ସ୍ୱର କରୁଛନ୍ତି। ଅଗାଧ ତୋୟମ୍ ହଦିନି ତଟୋସ୍ମି ଭି ଦ୍ରବତ୍ ପୁରିଷ୍ୟା ପୁଲିନେ ସମନ୍ତତସ୍ତତଃ ନୟତ୍ର ଚଣ୍ଡାଂ ସୁକରା ବିସୋଲବଣଂ ଭୂବୋର ସଂସାଦ ବଲି ସାଦ ବଲି ତଂ ଚ ଗୃହ୍ଣତେ। ବୃନ୍ଦାବନରେ ଅଗାଧ ଏଠି ଲେଖିଲେ ନା ଅଗାଧ ତୁୟମ ହୃଦିନୀ ତଟୋ ଅସ୍ମେମି, ଅଗାଧ ଯମୁନାର ଯୋଉ ଜଳ, ଅଗାଧ ଜଳ ତାର ତଟରେ, ସେ ଜଳ ଯୋଉ ଲାଗୁଛି ତାର ତଟ ସ୍ପର୍ଶରେ କଣ ହଉଛି ନା ପୁଲିନ ଭୂମିଟା ନଦୀ କୂଳଟା ସବୁବେଳେ ପଙ୍କିଳ ହେଇକି ରହୁଛି, କାହିଁକି ଥଣ୍ଡା ହଉନି, କେତେ କାରଣ ସେ ଦେଖୁଛି। ଯଦି ତମର ଗୋଟେ ଜାଗାଟା ସବୁବେଳେ କାଦୁଅ ହେଇକି ରହିଲା ନଦୀ ପାଖଟା, ସେଠି କଣ ପବନଟା ଆସିଲେ କଣ ହବ, ଥଣ୍ଡା ପବନ ଆସିଲା ଆଗେ, ଜଳ ରହିଲା ମାନେ ଥଣ୍ଡା ପବନ ଆସିବ, ଯେତେ ଗ୍ରୀଷ୍ମ ପବନ ଆସିଲେ ଜଳ ଉପରେ ଆସିଲା ମାନେ କଣ ଥଣ୍ଡା ହେଲା, ଦ୍ୱିତୀୟରେ କଣ ହବ ଭୂମି ଏଣେ ଆଦ୍ର। ଅଗାଧ ଜଳ ଥିଲା, ଜଳ ଗ୍ରୀଷ୍ମ ଦିନରେ ଜଳ ଶୁଖୁନଥିଲା, ଜଳ ଚାରିକର ବୃନ୍ଦାବନ ନିର୍ଝର ଝରଣା ମାନେ ସବୁ ଥିଲା, ନଦୀ ମାନେ ଥିଲା, ଏସବୁ ଚାରିକର ଯୋଉ ରହିଛି ଇଏ ନିର୍ଝରଣାରେ ଯମୁନାର ଆଉ ଝରଣାର ଜଳରେ ପୁରା ବ୍ରଜଭୂମି ଆଦ୍ର ହେଇକି ରହୁଥିଲା। ଏଣେ ଘାସ, ଏଣେ ବୃକ୍ଷ, ଏଣେ ଝରଣା, ଏଣେ ଶିଖର, ଏ ଯୋଉ ଜଳ ଜଳ କଣିକାକୁ ଧରିକି ପବନ ମାନେ ବହୁଛନ୍ତି, ତେଣୁ ଗ୍ରୀଷ୍ମ ସେଠି ଗ୍ରୀଷ୍ମର ପ୍ରଭାବ କଣ ରହିଛି ଏଠି ସେ କହୁଛନ୍ତି। ନଜତ୍ର ଚଣ୍ଡାଂଶୁ କୟା ବିଶୃଙ୍ଖଳା, ବିଷ ଭଳି ପ୍ରତିକ୍ରିୟାଶୀଳ ହେଲେ ବି ସୂର୍ଯ୍ୟଙ୍କର ଏ କିରଣ କେବେ ଗ୍ରୀଷ୍ମ ଋତୁରେ ଭୁବୋ ରସମ ସାଦ ବିଲିତମ ଚ ଗୃହନାଥେ, କିନ୍ତୁ ଭୂମିର ରସକୁ ସେ ଟାଣି ପାରୁନି। ଗରମଟା କାହିଁକି ହଉଛି, ଗରମଟା କାହିଁକି ହଉଛି, ତୁ ଗରମ ଏ ଭୂମିର ରସଟାକୁ ସୂର୍ଯ୍ୟ ଟାଣି ନଉଛି, ଯଦି ଓଦା ରହିଲା ତାହେଲେ ସେଠୁ ଯାହା ଟାଣିବେ ଯୋଉ କିରଣଟା ପଡିବ ସେଠି କଣ ହବ, ଭୂମିଟା ଓଦା ରହିଲା ମାନେ କଣ ହବ, ସେଠି ସେ ଜଳଟା ଯେମିତି ଆମର ବହୁତ ଗଭୀର ପାଣି ସେଠି ସୂର୍ଯ୍ୟ କିରଣ ପଡୁଛି ସେଠି କଣ ହବ, ଉପରଟା ଟିକେ ଗରମ ଲାଗେ ପାଣି ଗୁଡା ଥଣ୍ଡା। ତେଣୁ ବୃନ୍ଦାବନ ସେ ଏରିଆ ଉପରେ ପୁରା ସବୁବେଳେ ବୃକ୍ଷ ନଦୀ ହରିତ ଘାସ ଯୋଉ ରହିଛି ସବୁ ସବୁଜ ଘାସ ଦ୍ୱାରା ଏତେ ଆଦ୍ର ହିଁ ଭୂମି ରହୁଥିଲା, ସୂର୍ଯ୍ୟ କିରଣରେ ପଡିଲେ ସୁଦ୍ଧା ବି କଣ ହଉଥିଲା ଥଣ୍ଡା ଲାଗୁଥିଲା। ସୁଖଦେବ ଗୋସ୍ୱାମୀ ଏ ତ ବର୍ଣ୍ଣନା କଲେ, କିନ୍ତୁ ଗୋଟିଏ କଥା ମନେ ରଖିବାକୁ ପଡିବ, ସାକ୍ଷାତ ଯତ୍ରସ୍ତେ ଭଗବାନ ସାକ୍ଷାତ ରାମେଣ ସହ କେଶ, ଏ ସାଧାରଣ ଲୋକମାନଙ୍କୁ ବୁଝେଇବା ପାଇଁ ବା ବୃନ୍ଦାବନ ପରିବେଶକୁ ବୁଝେଇବା ପାଇଁ ସେ କହିଦେଲେ, କିନ୍ତୁ ପ୍ରକୃତରେ ଭଗବାନ କୃଷ୍ଣ ଯେଉଁଠି ରହୁଛନ୍ତି ତାଙ୍କ ଇଚ୍ଛାରେ ସୂର୍ଯ୍ୟ ଚନ୍ଦ୍ର ସମସ୍ତେ ଚାଲିଛନ୍ତି, ସେଠି କଣ ତାଙ୍କ ଇଚ୍ଛାରେ କାଳ ସେଠି କଣ ପ୍ରଭାବ ଗ୍ରୀଷ୍ମର ପ୍ରଭାବ କରିବ। ସୁମିତମ ଶ୍ରୀମତ ଚିତ୍ର ମୃଗ ବନମ କୁସୁମିତ ଶ୍ରୀମତ ନଦତ ଚିତ୍ର ମୃଗମ ଦ୍ୱିଜମ ଗାୟନ ମୟୂର ଭ୍ରମରମ କୁଜିତମ କୋକିଲା କୋକିଲ କୋକିଲ ସାରସମ ବନମ କୁସୁମିତମ। ବୃନ୍ଦାବନ ହଉଛନ୍ତି ଗ୍ରୀଷ୍ମର ତାପରୁ ମୁକ୍ତ, ଏଟା ବର୍ଣ୍ଣନା କଲା ପରେ ବର୍ତ୍ତମାନ ବୃନ୍ଦାବନ ପରିବେଶକୁ ବର୍ଣ୍ଣନା କରୁଛନ୍ତି। କଣ ବନମ କୁସୁମିତମ, ବୃନ୍ଦାବନ ସବୁବେଳେ କଣ ରହୁଥିଲା, ପୁଷ୍ପରେ ପୁରା ବିଭିନ୍ନ ସୁଗନ୍ଧ ପୁଷ୍ପ, ଭୁବନ ସେଠି ରହୁଛନ୍ତି ନା, ବୃକ୍ଷ ମାନେ ସବୁ କଣ ଶାନ୍ତରସ, ସେମାନେ ସବୁ ଦଉଥିଲେ ସୁନ୍ଦର ସୁଗନ୍ଧ ପୁଷ୍ପ ସବୁ। ବନମ କୁସୁମିତମ ଶ୍ରୀମତ ନଦତ ଚିତ୍ର ମୃଗମ ଦ୍ୱିଜ, ମଦତ ମୃଗ ସବୁବେଳେ ପଶୁ ପକ୍ଷୀମାନଙ୍କର, ମୃଗ ମାନେ ପଶୁ ଆଉ ପକ୍ଷୀମାନଙ୍କର ସବୁବେଳେ ଶବ୍ଦ, ବୃନ୍ଦାବନ ସବୁବେଳେ ପଶୁ ପକ୍ଷୀମାନେ ଶବ୍ଦ କର, ତା ମାନେ କଣ ବିଭିନ୍ନ ଶବ୍ଦ ସୁନ୍ଦର ମଧୁର ଧ୍ୱନି, ଏଣେ ଦୃଷ୍ଟି ଆଖିରେ ଦେଖିବେ ସବୁବେଳେ ସୁନ୍ଦର ପୁଷ୍ପ, ନାସାରେ ସୁଗନ୍ଧ, କର୍ଣ୍ଣରେ ପକ୍ଷୀ, ମାନେ ପ୍ରକୃତିର ସବୁ ଶୋଭାକୁ ବୃନ୍ଦାବନ ସଜେଇଥିଲେ ଭଗବାନ କେଜୁକ ମାୟା ବୃନ୍ଦା ଦେବୀ କେତେ। ଗାୟନ ମୟୂର ଭ୍ରମର, ଭ୍ରମର ସବୁବେଳେ ଗୁଣଗୁଣ ଗୁଣଗୁଣ କରୁଛି, ସେ ଗାଉଛି କାହିଁକି ନା ବହୁତ ଫୁଲ ଅଛନ୍ତି ନା, ଆଉ ମୟୂର ମାନେ ସବୁବେଳେ କାଁ 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 କାଁ, ମୟୂର ମାନେ ସବୁ ଗାୟତ ମୟୂର ଭ୍ରମର କୃଜିତ କୋକିଲମ ସାରସ, କୋକିଳ ଆଉ ସାରସ, କୋକିଳ ମାନେ କୋ କୋ ଧ୍ୱନି କରୁଛି, ମାନେ ବହୁତ ପଶୁପକ୍ଷୀ ଭିତରକୁ ସେ ସାର ପଶୁପକ୍ଷୀ ମାନଙ୍କ ନାଁ ନେବେ, ଭ୍ରମର କୋକିଳ ସାରସ ଯୋଉମାନଙ୍କର ଅତି ମଧୁର ସ୍ୱର, ଆଉ ମୟୂର ଭ୍ରମର କୋକିଳ ସାରସ, ଆଉ ବନ ହଉଛି କୁସୁମିତ। ଏଇ ବନ ଭିତରକୁ କୃଷ୍ଣ ବର୍ତ୍ତମାନ ପ୍ରବେଶ କରିବେ। କ୍ରୀଡ଼ସ୍ୟମାଣସ୍ତତ୍ କୃଷ୍ଣ ଭଗବାନ ବଲ ସଂୟୁତମ ବେଣୁ वेणु बिरा वेणु बिराणयन गोपे गोधने समृत अभिषत। ये वृंदावन को क्रीडस्य मानस तत् कृष्ण भगवान बल संयुत, भगवान कृष्ण बल संयुत बलराम सहित ये वन को प्रवेश कर सुंदर पूर्व वर्णना देले केमती भूमि आद्र हो रही स्वरित ग्रास बहुत रही कौन अगाध जल बहुत वृक्ष द्वारा मंडित झरझर बोहू जमुना सरी झरणार जल चिलिका मान बहुत शब्द करुँचर वन हूँ कुसुमित वन आरस मयूर भ्रमर कोकिले मान गान कर वन भितर साक्षात भगवान कृष्ण बलराम सहित प्रवेश कले कौन कर वेणु बीरायण गोपे केमती प्रवेश कले गोप मान सहित वेणु बजे बजे प्रवेश कले आ सहित ना गोधन गोमाता सहित गोधन सुख गो हूँ धन गाभी हूँ धन किए के धन जहा कहते गाभी अच्छा गोधन से कह जाए गोधन संप्रत अभिष भगवान ये गोधन सहित सखा मान सहित ये वृंदावन को प्रवेश कले तो वृंदावन में प्रवेश करमती क्रीड़ा करेंगे केमती बाजु युद्ध करेंगे केमती परस्पर भर क्रीड़ा करेंगे सुखदेव वर्णना करेंगे ये क्रीड़ा कर समय भितर आसिक पहुंचे किए प्रभास ये बड़े सुंदर वृंदावन में भगवान क्रीड़ारत थिला बेले तांको सुखरे बात दवा पई चले आसे ये हूँ जगत ये जगत स्थिति हूँ भगवान ये असुर को मारे विभिन्न लीला कले उद्धार कले सब देखे दीगले कि आमको भी गोटे जिन शिखे दीगले तुम्हें जगत रहा पर्यटन तुमको कौन ना पड़ो ये सब जिते आनंद रुम ता भर सब आस गए दुख आसिक पहुंच विपद आसिक पहुंच से स्थान नुहे आम स्थान हूँ जो वर्णना शुणुचे आम निजर जगह हूँ भगवान पाखे गोलोक वृंदावन तेरे जीवन में सब प्रकार संपत्ति सब प्रकार क्षति हो गले भी किसी चिंता ना गोटे जिन सब ध्यान कराया पड़ा कमी मुझे जन्म जन्म केमती गोटे लालसा जन्मे भी कमी साधु संग कर भगवान डाक प्रभु को आकृति विनती है जन प्रभु मत यू आप चल के आपकी सेवा कर जगत रही ना यही भागवत शिक्षा दिखती हरे कृष्ण जय ग्रंथराज भागवत की जय श्री प्रभुपाद।